ॐ नमो भगवते वासुदेवाय।
ॐ नमो भगवते वासुदेवाय।
ॐ नमो भगवते वासुदेवाय।
ॐ नमो भगवते वासुदेवाय।
हरे कृष्ण
हरे कृष्ण।
आज प्रतिकूल परिस्थिति रही किंतु आज टे लाभ होती प्रतिकूल परिस्थिति गत का बेस जोर होता प्रतिकूल परिस्थिति आज आपण भक्त मान सब आँचगला आक्त आसवे आज रविवार आमर दुई पर्यायर भागवत कथा हो बर्तमान प्रथम पर्यायर भगवान बामनदेव कथा कहुच पुणी सेकेंड पर्यायर बामनदेव कथ कहमनदेव चाहती कथा शेष करने जदि सब प्रकार असुविधा रही कि कथा कहे नौ कथा काली कथा विश्राम देपर सन्ध्या मत कथाई बामनदेव कथा मुझे चाहून बामनदेव कथा कह बामनदेव चाहिए ना ना मोर कथा कहो बंद हम ना तेणु आम गत काली सका जो कथा विश्राम देते अदिति सामने भगवान आविर्भाव हेले भगवान विष्णु तेणु जो आविर्भाव हेले गत काली रात कही कथा शंखपुर कह अदिति खूब आनंद ही प्रणाम करुति करपर स्तुति करी निजर मनस्कामना व्यक्त कले केमी से स्वर्गराज्य विद्यार्थी जाइंट प्रभु आप सबकि करेंगे आम स्वर्गराज्य फेर कौन बड़ कथा आपड़ी भाव में भगवान निकट निजर मन को मन कथा गुह्य माख्याति निजर गोपनीय कथा आम न कहले भगवान कहींपर सी हूँ आम अत्यंत प्रिय तेणु जो भाव में परोक्ष भाव कहले भगवान कहले मत सब जना तुम जो न कहले मुझे सब जाणी कारण मुझे क्षेत्रज्ञ सबकि जाने तुम कौन चिंता करम सैन्य मान मृत्यु मृत्युवरण करुद्ध स्त्री मान क्रंदन करूँ माँ मान क्रंदन करूँ ये तुम चाहू न कहले मत जाणी किंतु वर्तमान जेहेतु बलि महाराज से धर्म अनुसार रही गुरुदेव शरण रही गुरुदेव प्रति गुरुदेव कृपा रही प्रति आम जदि बल प्रयोग करवा यह मत ठीक आनंद प्रदान करना कि मोर दर्शन केवल व्यर्थ हम ना तेणु निश्चिंत भाव में तुम किसी व्यवस्था करी ये भाव में कही कहले तुम तुम स्वामी को भजन कर मु तुम पुत्र रूप से आसवि तेणु ये भाव जो पुत्र रूप आसी जाती से समय भगवान आसी समस्त जापारे विशेष भाव भगवान ब्रह्मा जापारे तेणु जमी भगवान कृष्ण आविर्भाव तिथि आम शुणुले गर्भस्तुति से भाई ब्रह्मा आदि देवता मैंने आसी गर्भस्तुति कर गर्भ रही भगवान आसीना आहरी प्रकट हो आहरी जन्म ग्रहण करना आविर्भाव होना गर्भ रही गर्भस्तुति कर ब्रह्मा आदि देवता मान तेणु गर्भस्तुति आम कथ को आरंभ करवा जी पर्यटन कथा चलो पुणी से द्वितीय पर्यायर कथा कह पंदर तेईस नौटी अध्याय रही आम बर्तमान अठर अध्याय पहुँची गले पंदर सतर तीन अध्याय समाप्त होती कथा कह अठर तेईस आहरी रही छटी अध्याय तेणु आज जहाँ कह तापर आसंता काली हूँ एकादशी तिथि पर दिन हूँ बामनदेव द्वादशी तिथि बामनदेव आविर्भाव तेणु गत काली आसंता काली आम दुईटाक पालन करवा एकादशी और द्वादशी दुईटाक पालन करवा कारण एक समय दुई दिन धरी लगातार उपवास पालन कराए ना आसंता काली एकादशी और द्वादशी दुईटाक पालन हम तथापि पर दिन हूँ द्वादशी बामनदेव आविर्भाव यही भाव में बामनदेव कथा आम अवश्य चलू आज सन्ध्या उपरवेला अन्न मैंने चाहिए से कहीपरेंगे बामनदेव कथा आम जुआड़े गल कथा कह बामनदेव कथा कह वर्तमान ब्रह्मा तक स्तुति कौश जय उगाय भगवान उरुक्रम नमस्तुते नमन नमो ब्रह्मण देवाय त्रिगुणाय नमो नमः ब्रह्मा जानती भगवान कथा सबू ब्रह्मा हूँ जगद्गुरु आदि गुरु से भगवान को ज्ञान प्रदान कर भगवान जे जय गुरु गाय भगवान एभली रही भगवान एभली रही शक्ति गुण सब रही जिते गान कले से शेष हम ना भगवान ये कीर्ति रही गुण रही जश रही गुरुगाय गुरुगाय कहे बहुत भाव गान करा जाए भगवान गुण गुरुगाय से गुरुगाय जय गुरुगाय भगवान से भगवान अनलिमिटेड से जिते गुण गान कले मतलब शेष होकर गुण गुणगान चली थोड़ा शेष हम ना अनंत से कह जाए भगवान गुरुक्रम तर क्रम से गुरुक्रम अर्थात ब्रह्मा जापारे भविष्य भगवान बामन रूप से आसी त्रिविक्रम देखिए प्रदर्शन करेंगे दुई पाद सब मापी ने त्रिजगत को मापी ने तेणु गुरुक्रम कह भगवान गुरुक्रम एवं नमस्तुते आम आप प्रणाम करूँ नमस्तुते नमः ब्राह्मण देवाय भगवान ब्राह्मण मान को बहुत आदर करती ब्राह्मण मान को बहुत सम्मान करती गो ब्राह्मण हिताय जो कह जाए नमः ब्राह्मण देवाय त्रिगुणाय नमो नमः त्रिगुणाय ये भौतिक जगत जो तीनो गुण रही तीनो गुण तुम आनो गुण से सृष्टि कर समस्त जीव को बंधन कर माया द्वारा बंधन करगवदगीत भगवान कहले रज सत्य रज स्तम गुणा प्रकृति संभवात निबद्धति महाबाहो देहे देहीनम अव्यम जदिव आम उन्नत शक्ति भगवान किंतु ये भगवान निम्नतर शक्ति त्रिगुण द्वारा आम बंधे रहीचे माया द्वारा बंधे रहीचे कहीं आम चाहे उपभोग करने उपभोग कर क्षमता ना तेणु भगवान माया जगत सृष्टि कर तेणु ब्रह्मा कौन कौन नम नमस्ते पृष्णगर्भाय वेदगर्भाय वेदसे तृणभाय त्रिपृष्टाय शिविष्टाय विष्णवे ब्रह्मा जानते भगवान आसुचार वर्तमान अदिति पुत्र रूप से सी आगु आसी कृष्णी पुत्र रूप से ये अदिति थे कृष्णी भगवान जब कृष्ण आसवे से कथा कहे तेणु ये थे कृष्णी ये कृष्णीगर गर्भरे आसते नाम है कृष्णीगर्भ बर्तमान जी बामन हमें पूर्व कृष्णीगर्भ थे तेणु तुम्हें भाव में प्रार्थना कर प्रभु आपण से कृष्णीगर्भाय वेदगर्भाय वेद से वेदगर्भ भगवान वेद भगवान निश्वास जात हो वेद भगवान हृदय भितर रही वेदगर्भाय एवं वेद से पूर्ण ज्ञान रही वेद ज्ञान वेद अर्थ ज्ञान सबकि ज्ञान तुम आसद से त्रिनाभाय त्रिनाभाय अर्थ होकर नाभि पद्म जो आसी कमल कमल बा पुष्प आसे से नाड़े त्रिभुवन विद्यमान रही ब्रह्मा से नाड़ को तीनो भाग विभक्त करोक को सृष्टि करणाभाय त्रिपृष्ठाय त्रिपृष्ठाय कहले जे होती त्रिभुवन अतीत त्रिभुवन अतीत से बहुत जगत नुहति त्रिभुवन अतीत सीपिविष्टाय कहले जे जीवन हृदय विद्यमान सीपिविष्टाय समस्त हृदय से रही सीपिविष्टाय विष्णवे विष्णवे अर्थ भगवान निज विस्तार कर सर्वव्याप्त भगवान सीपिविष्टाय तमादिंतो भुवन से मध्या अनंतशक्ति पुरुषं जमाहु कालो भवानाखी पति स विश्व श्रोतो यथात पति गभीर प्रभु आपण सुंद आदि आपण सुंद अंत एवं आपण मध्यम भुवन से मध्यम बहुत जगत पूर्व थे बर्तमान अच्छा पर रे ये हूँ ब्रह्म चतुश्री भागवत प्रथम श्लोक तेणु अनंत शक्ति पुरुषं जमाहु किमिति रही पड़ना अनंत शक्ति रही सी हूँ पुरुष सी हूँ प्रकृति उपभोगकारी कालो भगवान अखिपति ईशा विश्वं विश्वं काल द्वारा काल हो भगवान को शक्ति भगवत गीता भगवान कालस्मी लोक क्षेत्र प्रबोध मुझ काल ये काल बौद्ध जगत में काल रही भगवान प्रतिनिधि काल रूप से समस्त सबकि आकर्षण नहीं जाऊँगी नष्ट कर सबकि हरण करदे अखिपति ईशा विश्वं स्रोत यथात पतित गभीरम ये काल स्रोत चली गति करल स्रोत कि बंद करें ना काल स्रोत तेणु ये काल स्रोत रक्षा पाइप आम केवल भगवान शरण में गले ही आम उद्धार पाई ना समस्ते काल स्रोत पतित हे तेणु काल को बेले बेले काल स्रोत व काल प्रभाव वर्णना कराए ये जड़ जगत में सबकि काल अधीन एवं भगवान प्रतिनिधि ये काल स्रोत सबकि प्रभावित हो काल काल समस्त ग्रास करूँ जो मैंने भगवान शरण जीवे से मैंने काल स्रोत उद्धार पाई माँ में भी प्रपद्यंते माया मेहता करती थे तापर श्लोक अठाईस कहते त्वं वै प्रजानां स्थिरजङ्गमानं प्रजापतीनामसि शम्भविष्णुः दिवौकसां देव दिवश्च्युतानां परायणं नौरिव मज्जतोऽप्सु मतलब श्री स्लो कर देवे कि बहुत साउंड होती है टिके स्लो तर जो अच्छी रेगुलेटर अच्छे टिके स्लो करदे साउंड हो गई त्वं वै प्रजानां स्थिरजङ्गमानं जिते प्रजा सब अच्छा स्थिर जंगम किए चलाबुला करे स्थिर रोचे स्थिर जंगम दुई प्रकार जीव अच्छा ये सब आप प्रजा आपण प्रजित प्रजापति नाम अशी शंभ विष्णु प्रजापति आपण समस्त प्रजापति मानकर समस्त जनक शंभ विष्णु प्रजा और प्रजापति समस्त आपण हो जनक प्रभु शंभ विष्णु बंद हो लगा लगा कि असुविधा नहीं ठीक लगा ना ये लगे दिखते शंभ विष्णु दिवोकसा देव दिवच्युता दिवोकसा विशेष भाव दिवोकसा कहले स्वर्गर जो मैंने रोच देवता मैंने दिवोकसा देव दिवच्युता से मैंने जो रही स्थान रही स्वर्गलोक से मैंने बर्तमान च्युत हो जाती तेणु परायण नौ रिव मज्जत अशु आपु रक्षा करेंगे पुणी स्थान को पुणी प्रदान करेंगे जमी नौ रिव मज्जत अशु जमी अशु जल से नौका बुड़ी जा जो मैंने नौकर आश्रम से मृत्युवरण करेंगे कितु आपण जेहेतु आपण शरण अच्छा से मैंने आपण बुड़ी जा लोक को जमी नौका उद्धार करे से भाव में ये बर्तमान तर जो स्थान च्युत हो जाती स्थान पुणी प्रदान करेंगे ये भाव सब स्थिति कर यह भाव में सप्तश अध्याय से गले अठर अध्याय आरंभ करवा कथा तेणु अठर अध्याय शुक एक कौन शुक उच इथं विरीच स्तुतकर्म बीज प्रादुर्भुव अमृतभूरदित्यां चतुर्भुज शंख कदाब्ज चक्र पीसंग वासा नलिनायते क्षण तेणु भगवान आविर्भाव हो गले द्वादशी तिथि मंगलवार जो द्वादशी पड़े विजया द्वादशी श्रावण श्रवण कौन एटा भाद्र मासर शुक्ल द्वादशी तिथि रे भगवान आविर्भाव होती तेणु यहाँ मंगलवार दिन कह ठीक होता कि आम जेहतु रोने आम आज कहीदे आडभांस कहीदे आडभांस आशीर्वाद करदे आम भगवान भगवान आविर्भाव हो जाती द्वादशी तिथि यही भाव इथं विरीच स्तुतकर्म बीर्ज यही भाव विरीच ବା ବ୍ରହ୍ମା ସିଏ ଏଇଭଳି ଭାବରେ ଭଗବାନଙ୍କର କର୍ମ ଏବଂ ଶକ୍ତି ବିଷୟରେ ଯଦି ବର୍ଣ୍ଣନା କଲେ, ବୀର୍ଯ୍ୟ ସ୍ତୁତ କର୍ମ ବୀର୍ଯ୍ୟ ଭଗବାନ ସ୍ତୁତି କଲେ, ପ୍ରାଦୁର୍ବଭୁବ ଅମୃତଭୂ ଅଦିତ୍ୟାମ୍, ଅଦିତିଙ୍କର ଗର୍ଭରୁ ଭଗବାନ ପ୍ରାଦୁର୍ବଭୁବ ଭଗବାନ ଆବିର୍ଭାବ ହେଲେ, ଭଗବାନ ବାମନ ବିଜୟ ଦ୍ୱାଦଶୀ ତିଥି ମଙ୍ଗଳବାରଟି ଗୋଟେ ପଡ଼ିବ। ଏସବୁ ହେଉଛି ଅମୃତଭୂ, କିଏ ଆସିଲେ ନା ସେ ଅମୃତଭୂ। ଅମୃତଭୂ କହିଲେ ଯାହାର ମୃତ୍ୟୁ ନାହିଁ କି ଜନ୍ମ ନାହିଁ, ଭଗବାନ ସେ ହେଉଛନ୍ତି ଭଗବାନ। ଭଗବାନ ଭଗବତ ଗୀତାରେ ଭଗବାନ କହିଲେ, ଅଜୋପିଂସନ ବ୍ୟାତ୍ମା ଭୂତାନାମ ଈଶ୍ୱର ବିଷନ୍ ପ୍ରକୃତି ସ୍ୱୟଂ ଅଧିଷ୍ଠାୟ ସମ୍ଭବାମି ଆତ୍ମାୟା। ଭଗବାନଙ୍କର ଜନ୍ମ ନାହିଁ କିନ୍ତୁ ତଥାପି ସେ ଜନ୍ମ ନିଅନ୍ତି, ଯାହାର ଜନ୍ମ ନାହିଁ ତାର ମୃତ୍ୟୁ କେଉଁଠୁ ଆସିବ। ତେଣୁ ଏ କଥା କୁହାଯାଉଛି ଅମୃତ ଭୂ, ତାଙ୍କର ମୃତ୍ୟୁ ନାହିଁ କି ଭୂ ନାହିଁ ବା ଜନ୍ମ ନାହିଁ, ଭଗବାନ ସେ ଅମୃତ ଭୂ ଭଗବାନ। ଏବଂ ଯାହାଙ୍କର ଚରଣରେ ଗଲେ ଆମେ ଅମୃତତ୍ୱ ପ୍ରାପ୍ତ ହେବା, ସେ ଭଗବାନ ଆବିର୍ଭୂତ ହେଲେ। କିଭଳି ଆବିର୍ଭାବ ହେଲେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜକୁ, ପରୀକ୍ଷିତ ମହାରାଜ ଜାଣିବା ପାଇଁ ଚାହୁଁଛନ୍ତି କିଭଳି ଆବିର୍ଭାବ ହେଲେ। ତେଣୁ ଯେଉଁଭଳି ଭାବରେ ଅଦିତି ଦର୍ଶନ କରୁଛନ୍ତି ସେଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ଏଇଭଳି ଭାବରେ ଆବିର୍ଭାବ ହେଉଛନ୍ତି। କିଭଳି ଚତୁର୍ଭୁଜ ଶଙ୍ଖ ଗଦାବ୍ଜ ଚକ୍ର, ଚତୁର୍ଭୁଜ ଧାରଣ କରିଛନ୍ତି। କ'ଣ କ'ଣ ଧାରଣ କରିଛନ୍ତି? ହସ୍ତରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି। ପିସଙ୍ଗ ବାସା, ପିସଙ୍ଗ ବାସା କହିଲେ ପୀତ ବସ୍ତ୍ର ଧାରଣ କରିଛନ୍ତି ଭଗବାନ ପିସଙ୍ଗ ବାସା। ନଳିନାୟତେ କ୍ଷଣ, ବହୁତ ସୁନ୍ଦର ଚକ୍ଷୁ ରହିଛି, ନୟନ ରହିଛି, ପଦ୍ମ ନୟନ ଭଗବାନଙ୍କର। ଏଭଳି ଭାବରେ ଭଗବାନ ଆବିର୍ଭାବ ହୋଇଛନ୍ତି। ଜୟ ପଦ୍ମନାୟନ ଭଗବାନ ବିଷ୍ଣୁ କି। ତାପରେ ସେ ବାମନ ରୂପ ଧାରଣ କରି, ପଟୁ ବାମନ ରୂପ ଧାରଣ କରିବେ। ପ୍ରଥମେ ବିଷ୍ଣୁ ରୂପରେ ଆବିର୍ଭାବ ହୋଇଗଲେ ଭଗବାନ। ଭଗବାନଙ୍କ ଜନ୍ମ କର୍ମ ହେଉଛି ଦିବ୍ୟ। ପୁଣି କିଭଳି ସେ ରହିଛନ୍ତି ଦେଖାଯାଉଛନ୍ତି, ଆଜି ଦେଖୁଛନ୍ତି କିଭଳି ଭାବରେ ନା ଶ୍ୟାମା ବଧାତୋ ଯଶରାଜ କୁଣ୍ଡଳ ଦ୍ୱିଷୋଲସି ଶ୍ରୀବଦନାମ୍ବୁଜ ପୁମାନ ଶ୍ରୀବତ୍ସ ବକ୍ଷ୍ୟା ବଳୟାଙ୍ଗ ଦୋଳ ଲସତ୍ କିରୀଟ କାଞ୍ଚି ଗୁଣଚାରୁପୁର। ପୁଣି କିଭଳି ସେ ଦେଖାଯାଉଛନ୍ତି ନା ଶ୍ୟାମା ବଧାତୋ, ଶ୍ୟାମ ବର୍ଣ୍ଣ ଶରୀର ତାଙ୍କର, ଶ୍ୟାମ ବଧାତୋ ଯଶରା କୁଣ୍ଡଳ, କୁଣ୍ଡଳ କର୍ଣ୍ଣରେ କୁଣ୍ଡଳ ଧାରଣ କରିଛନ୍ତି ଯଶରାଜ ମକର। ମୀନମାନଙ୍କ ଭିତରେ ରାଜ ହେଉଛନ୍ତି କ'ଣ, ମକର। ମକର ଭଗବତ ଗୀତାରେ ଭଗବାନ କହିଲେ ନା ଯଶଣା ମକର ସ୍ଥାସ୍ମି, ଜଳଜୀବ ରହିଛନ୍ତି 900,000 ଜଳଜୀବ, ତାଙ୍କ ଭିତରେ ମକର ହେଉଛନ୍ତି ଶ୍ରେଷ୍ଠ ଭଗବାନ, ଜଣେ ବିଭୂତି। ତେଣୁ ମକର, ମକର ଯେଉଁ କୁମ୍ଭୀର, ଯଶରାଜ କୁଣ୍ଡଳ ଭଗବାନଙ୍କର ଯେଉଁ କୁଣ୍ଡଳ ଧାରଣ କରିଛନ୍ତି ସେଇଟା ମକର, ମକର ଆକୃତି କୁଣ୍ଡଳ ଭଗବାନଙ୍କର, କୁମ୍ଭୀର ଭଳି ଯଶରାଜ କୁଣ୍ଡଳ। ତ୍ରିଶ ଲସତ୍, ତ୍ରିଶ ତାଙ୍କର ଶରୀର ଯେଉଁ ରହିଛି ରଙ୍ଗ ଶ୍ୟାମବର୍ଣ୍ଣ, ଏବଂ ଲସତ୍ ବହୁତ ଚିକ୍କଣ ରହିଛି ଭଗବାନଙ୍କର, ମିରର ଭଳି ଆଇନା ଭଳି ରହିଛି ଭଗବାନଙ୍କର ଶରୀରର ରଙ୍ଗ ବା ଶରୀର ରହିଛି ଏଇଭଳି ଭାବରେ। ତେଣୁ ଏ କୁଣ୍ଡଳ ଯେଉଁ ପିନ୍ଧିଛନ୍ତି ସେଇଟା ଗାଲେରେ ତାଙ୍କର କପାଳ ଯେଉଁ ରହିଛି ସେ କୁଣ୍ଡଳ ପ୍ରତିଫଳନ ଆସୁଛି। କୁଣ୍ଡଳ କଥା ଭଗବାନ କହିବେ, ଅଦିତିଙ୍କ ସହିତ କଥା ହେବେ, ସେ ଯେଉଁ ଝୁଲୁଛି ସେ କୁଣ୍ଡଳ ତାଙ୍କର ସେଠି ମଧ୍ୟ ବଦନରେ, ତାଙ୍କର କପାଳରେ ବା ତାଙ୍କର ଯେଉଁ ଗାଲେରେ ସେ ପ୍ରତିଫଳିତ, ସେ ମଧ୍ୟ ଝୁଲିଲା ଭଳି ଲାଗୁଛି। ବହୁତ ସୁନ୍ଦର ଦେଖାଯାଉଛନ୍ତି ଭଗବାନ ଏଇଭଳି ଭାବରେ। ଲସତ୍ ଶ୍ରୀ ବଦନ, ବଦନାମ୍ବୁଜ ବଦନ ବା ତାଙ୍କର ମୁଖାମ୍ବୁଜ ମୁଖ ପଦ୍ମ ବହୁତ ସୁନ୍ଦର, ବହୁତ ଚିକ୍କଣ ରହିଛି ଲସତ୍ ବା ବହୁତ ଶୋଭାଯୁକ୍ତ ହୋଇଛି ପୁମାନ ଭଗବାନ ସେ ଏଇଭଳି ଭାବରେ ଆସୁଛନ୍ତି। ଶ୍ରୀବତ୍ସ ବକ୍ଷ୍ୟା, ବତ୍ସ ଦେଶରେ କ'ଣ ରହିଛନ୍ତି ବକ୍ଷରେ ନା ବକ୍ଷରେ ରହୁଛନ୍ତି ଶ୍ରୀବତ୍ସ, ଲକ୍ଷ୍ମୀଦେବୀ ରହିଛନ୍ତି, ତେଣୁ ଗୋଲ୍ଡେନ୍ ରୋମାବଳୀ ମାନେ ସୁବର୍ଣ୍ଣ ରୋମାବଳୀ ରହିଛନ୍ତି ବକ୍ଷରେ ଶ୍ରୀବତ୍ସ। ହଁ ଶ୍ରୀବତ୍ସ ଲକ୍ଷ୍ମୀ ଏବଂ ଶ୍ରୀବତ୍ସ ମଧ୍ୟ ଯେଉଁ ଭୁଗୁ, ଭୁଗୁ ମଧ୍ୟ ସେଇଠି ଅଛନ୍ତି ଭଗବାନଙ୍କର ବାମ, ବାମ ପକ୍ଷରେ। ଶ୍ରୀ ବତ୍ସର ଅର୍ଥ ହେଉଛି ଶ୍ରୀ କହିଲେ ଲକ୍ଷ୍ମୀ, ବତ୍ସ ବହୁତ ପ୍ରିୟ ଯାହାଙ୍କର ଶ୍ରୀବତ୍ସ, ଶ୍ରୀବତ୍ସ ଶ୍ରୀବତ୍ସ ବକ୍ଷା, ବକ୍ଷାଦଶରେ ଶ୍ରୀବତ୍ସ ଚିହ୍ନ ରହିଛି କହିଲେ ସେଇ ସୁବର୍ଣ୍ଣ ରୋମାବଳୀ ରହିଛନ୍ତି, ଏବଂ ସେଠି ମଧ୍ୟ ଭୃଗୁ ମଧ୍ୟ ଭୃଗୁଙ୍କର ପାଦଚିହ୍ନ ମଧ୍ୟ ରହିଛି, ଭୃଗୁଙ୍କ ପାଦଚିହ୍ନ ବୋଲି କୁହାଯାଏ। ଶ୍ରୀବତ୍ସ ବକ୍ଷା ବଳୟାଂ ଗଦୌ ଲସତ୍, ବଳୟ ଅଙ୍ଗ ସବୁ ହସ୍ତରେ ଧାରଣ କରିଛନ୍ତି, ଅଳଙ୍କାର ସବୁ ଧାରଣ କରିଛନ୍ତି, ମସ୍ତକରେ କିରୀଟ ଧାରଣ କରିଛନ୍ତି, କାଞ୍ଚି ବସ୍ତ୍ର ଧାରଣ କରିଛନ୍ତି, କାଞ୍ଚି ଗୁଣ ଗୁଣ କହିଲେ ଉପବୀତ ଧାରଣ କରିଛନ୍ତି, ଚାରୁ ନୂପୁର ବହୁତ ସବୁକିଛି ନୂପୁର ସବୁ ବହୁତ ସବୁକିଛି ସୁନ୍ଦର ଅଳଙ୍କାର ସବୁ, ଏବଂ ନୂପୁର ପାଦରେ ନୂପୁର ଧାରଣ କରିଛନ୍ତି ଭଗବାନ। ଏଇଭଳି ଭାବରେ ଭଗବାନ ଆବିର୍ଭୂତ ହେଉଛନ୍ତି। ପୁଣି କେମିତି ଦେଖାଯାଉଛନ୍ତି, ନା ମଧୁବ୍ରତା ମଧୁବ୍ରତ ପ୍ରାତ ବିଗୁଷ୍ଟୟା ସ୍ୱୟା ବିରାଜିତ ଶ୍ରୀ ବନମାଳୟା ହରି ପ୍ରଜାପତିର୍ଭୀଷ୍ମ ତମ ସୁରୁଚିସା ବିନା ଶୟନ କଣ୍ଠ ନିବିଷ୍ଟ କୌସ୍ତୁଭ। ଭଗବାନଙ୍କର ଆବିର୍ଭାବ ହୋଇଗଲେ ତାଙ୍କର ଗୃହରେ, ଅଦିତି ଏବଂ କଶ୍ୟପ ରହିଛନ୍ତି ତାଙ୍କର ଗୃହରେ ଭଗବାନ ଆବିର୍ଭାବ ହୋଇଗଲେ। ତେଣୁ ମଧୁବ୍ରତ ଭଗବାନ ଯେଉଁ ଶ୍ରୀ ବନମାଳ ଧାରଣ କରିଛନ୍ତି, ସୁନ୍ଦର ବନମାଳ ଧାରଣ କରିଛନ୍ତି, ଯେଉଁ ପୁଷ୍ପ ମାଳ ଧାରଣ କରିଛନ୍ତି ବୈଜନ୍ତୀ ମାଳା, ବହୁତ ସୁନ୍ଦର ଦେଖାଯାଉଛି ସେ ବୈଜନ୍ତୀ ମାଳା। ତେଣୁ ସେଥିରେ ସବୁ ମଧୁବ୍ରତ, ମଧୁ ମଧୁବ୍ରତ କହିଲେ ମଧୁକର ବା ଯେଉଁ ଆମର କ'ଣ ମହୁମାଛି ମାନେ, ସେମାନେ ବିଘୁଷ୍ଟ ଗୁଣୁଗୁଣ ଗୁଣୁ ହେଉଛନ୍ତି, ମାନେ ଭଗବାନଙ୍କୁ ଗୁଣଗାନ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ ହରେ। ଏଇଭଳି ଭାବରେ ସେମାନେ ବିରାଜିତ ହେଇଛନ୍ତି, ବନମାଳାୟା ହରିଙ୍କର ହରି ସମସ୍ତ ମନକୁ ଆକର୍ଷଣ କରୁଛନ୍ତି, ଏତେ ସୁନ୍ଦର ରୂପ ଭଗବାନଙ୍କର। ପ୍ରଜାପତେ ବେଶ୍ମ ତମ ସ୍ୱରୁଚିସା, ଭଗବାନ ତାଙ୍କର ଯେଉଁ ସ୍ୱରୁଚିସା ତାଙ୍କର ଶରୀରରେ ଯେଉଁ ଜ୍ୟୋତି ରହିଛି, ଯଶ ପ୍ରଭା ପ୍ରଭୁତ ଜଗଦଣ୍ଡ କୋଟି, ଯାହାଙ୍କର ଶରୀରର ଆଭାରେ କୋଟି କୋଟି ଜଗତ ଆଲୋକିତ ହେଉଛନ୍ତି, ସେଇ ତାଙ୍କର ଶରୀରର ଆଭାରେ ପ୍ରଜାପତି କଶ୍ୟପଙ୍କର ଗୃହରେ ଯେଉଁ ଅନ୍ଧକାର ରହିଛି ଦୂର ହୋଇଯାଇଛି। ବେଶ୍ମତମ ସୁରୁଚିସା ବିନାଶୟନ ଅନ୍ଧକାରକୁ ଦୂର କରନ୍ତି ଭଗବାନ, ଏବଂ ଭଗବାନଙ୍କ ଶରୀରର ଅଙ୍ଗକାନ୍ତି ସେ ଯେଉଁ ଗୃହ ଭିତରେ ଯାହା ଅନ୍ଧକାର ଥିଲା ସବୁ ଦୂର ହୋଇଗଲା, ଏବଂ କଣ୍ଠ ନିବିଷ୍ଟ କୌସ୍ତୁଭ କଣ୍ଠରେ କୌସ୍ତୁଭ ଧାରଣ କରିଛନ୍ତି। ଆମର ଶ୍ରୀମନ୍ଦ ରାଧାକୃଷ୍ଣ ସେ ମହାରାଜ କହନ୍ତି, କୌସ୍ତୁଭର ଦାମ କେତେ ହେବ, ଯଦି ସମଗ୍ର ବ୍ରହ୍ମାଣ୍ଡକୁ ବିକିଦେଲେ ମଧ୍ୟ ସେ କୌସ୍ତୁଭ ସହିତ ସମାନ ହୋଇପାରିବ ନାହିଁ। କୌସ୍ତୁଭ ଏତେ ଭଗବାନ ଏଇଭଳି ଭାବରେ ସବୁ କଷ୍ଟଲି ଡ୍ରେସ୍ ପିନ୍ଧିଛନ୍ତି, କଷ୍ଟଲି ଅଳଙ୍କାର ପିନ୍ଧିଛନ୍ତି, ସିଏ ଶ୍ରୀପତି, ସିଏ ଲକ୍ଷ ଲକ୍ଷ ଲକ୍ଷ୍ମୀ ଯାହାଙ୍କର ସେବା କରନ୍ତି, ତାଙ୍କର ଧନର କ'ଣ ଅଭାବ ଅଛି, ଏ ଅମ୍ବାନୀ ଇତ୍ୟାଦି ତାଙ୍କ ତୁଳନାରେ କ'ଣ କିଛି ନୁହଁ। ଆମେ ସେଦିନ କହିଥିଲେ ଅମ୍ବାନୀଙ୍କ ପତ୍ନୀ ଯେଉଁ ଚା ପିଉଛନ୍ତି, ଲକ୍ଷେ ଟଙ୍କାର ଉର୍ଦ୍ଧ୍ୱ ଚା ପିଉଛନ୍ତି, ଭଗବାନ ମାନେ ବହୁତ ବର୍ଷ ତଳେ କହିଥିଲେ ଖଣ୍ଡେ ପାନ ଦିଅ ଯେଉଁଟା ଲକ୍ଷେ ଟଙ୍କାରେ ବି ହୋଇପାରିବ ନାହିଁ, ସେ ସମୟରେ ଲକ୍ଷେ ଟଙ୍କା ଭଗବାନ ପାନ। ଏଇଭଳି ଭାବରେ ଇଏ ହେଉଛନ୍ତି ଭଗବାନ, ଇଏ ହେଉଛନ୍ତି ଭଗବାନ, ସବୁ ସବୁ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ସବୁ ଧନ ତାଙ୍କ ପାଖରେ ରହିଛି, ତାଙ୍କଠାରୁ ଆମେ କିଛି ଧନ ପ୍ରାପ୍ତ ହେଉଛେ। ଏବଂ ପୁଣି ଯେଉଁ ଭଗବାନ ଆବିର୍ଭାବ ହେଉଛନ୍ତି, କିଭଳି ଦେଖାଯାଉଛନ୍ତି, କିଭଳି ତାର ବର୍ଣ୍ଣନା କରାଯାଉଛି, ନା ଦିଶ ପ୍ରସେଦୁ ଶରୀରାଶୟାସ୍ତଦା, ଦଶ ଦିଶ ସମସ୍ତେ ଆନନ୍ଦିତ ହୋଇଯାଉଛନ୍ତି ଭଗବାନ ଆବିର୍ଭାବ, ଆନନ୍ଦ କନ୍ଦ ଆବିର୍ଭାବ ହେଉଛନ୍ତି, କେବଳ ଆନନ୍ଦ କନ୍ଦ। ଭଜ ଭଜ ଭାଇ ଚୈତନ୍ୟ ନିତାଇ ସୁଦୃଢ଼ ବିଶ୍ୱାସ କରି, ଭଜ ଭଜ ଭାଇ ନିତାଇ ସୁଦୃଢ଼ ବିଶ୍ୱାସ କରି। କେବଳ ଆନନ୍ଦ କନ୍ଦ କ'ଣ ସିଏ, କେବଳ ଆନନ୍ଦ କନ୍ଦ, ସେ କେବଳ ଆନନ୍ଦ, କେବଳ ଆନନ୍ଦ କନ୍ଦ କ'ଣ ସେ ଗୀତ କେହି କହିପାରୁନାହାନ୍ତି, ଗୀତ କାହାକୁ ଗୀତ ଜଣା ନାହିଁ ନା କ'ଣ। ସୁଦୃଢ଼ ବିଶ୍ୱାସକାରୀ ଶୈଳେଶ ମଝିଆ କେବଳ ହରିହରି କେବଳ ଆନନ୍ଦ କନ୍ଦ କ'ଣ ସେ ହେଉଛି କେବଳ ଆନନ୍ଦ କନ୍ଦ ନିତାଇ ଗୌର ଗୌର ଚାନ୍ଦ ସେ କେବଳ ଆନନ୍ଦ କନ୍ଦ ଆନନ୍ଦ ପ୍ରଦାନ କରନ୍ତି ସେ ସେଭଳି ଭାବରେ ଏ ଭଗବାନ ଆନନ୍ଦ ରହିଛନ୍ତି ସଚ୍ଚିଦାନନ୍ଦ ଘନ ଭଗବାନ ତେଣୁ ସମସ୍ତେ ଆନନ୍ଦିତ ହୋଇଯାଉଛନ୍ତି ଦିଶ ପ୍ରସିଦ୍ଧୁ ଶରୀରା ସେୟା ସଦା ଯେତେ ସବୁ ଶରୀର ରହିଛି ଜଳ ସବୁ ରହିଛି ଜଳରାଶି ରହିଛି ନଦୀ ପୁଷ୍କରିଣୀ ଇତ୍ୟାଦି ସବୁକିଛି ସମୁଦ୍ର ଇତ୍ୟାଦି ସବୁକିଛି ସମସ୍ତେ ପ୍ରସିଦ୍ଧ ସମସ୍ତେ ଆନନ୍ଦିତ ହୋଇଯାଇଛନ୍ତି ମାନେ ସମସ୍ତେ ସ୍ୱଚ୍ଛ ହୋଇଯାଇଛନ୍ତି ଜଳ ସବୁ ସ୍ୱଚ୍ଛ ହୋଇଯାଇଛି ଯଦିଓ ବର୍ଷା ଦିନ ତଥାପି ଜଳ ସ୍ୱଚ୍ଛ ହୋଇଛି ଶରତକାଳ ଶରତକାଳ ପର୍ଯ୍ୟନ୍ତ ଆସିଯାଇଛି ପ୍ରଜା ପ୍ରଭୁଷ୍ଠା ସମସ୍ତେ ଆନନ୍ଦିତ ହୋଇଯାଉଛନ୍ତି ପ୍ରଜାମାନେ ଯେତେ ଜୀବ ଅଛନ୍ତି ସମସ୍ତେ ଆନନ୍ଦିତ ପ୍ରଭୁଷ୍ଠା ସମସ୍ତେ ଆନନ୍ଦିତ ହୋଇଯାଉଛନ୍ତି ଋତବ ଗୁଣନ୍ୱିତା ଛଅଟି ଯାକ ଋତୁ ତାଙ୍କର ଗୁଣ ଭଲ ଗୁଣରେ ଆବିର୍ଭାବ ହୋଇଯାଉଛନ୍ତି ଛଅଟା ଯାକ ଋତୁ ଭଗବାନ ଯେତେବେଳେ ଆବିର୍ଭାବ ହେଉଛନ୍ତି ଛଅଟା ଋତୁ ପ୍ରକଟିତ ହୋଇଯାଉଛନ୍ତି ଋତବ ଗୁଣନ୍ୱିତା ଦୌ ଅନ୍ତରିକ୍ଷ କ୍ଷିତି ରଗ୍ନିଜୁହା ଦୌ ଦୌ କହିଲେ କ'ଣ ସ୍ୱର୍ଗ ଆଉ ସ୍ୱର୍ଗ ଏବଂ ପୃଥିବୀ ମଧ୍ୟରେ ଥିବା ସ୍ଥାନକୁ ଅନ୍ତରିକ୍ଷ ବୋଲି କୁହାଯାଉଛି ଏବଂ ପୃଥିବୀ ଅଗ୍ନିଜୁହା କହିଲେ ଦେବତାଗଣ ସମସ୍ତେ ଗାଭ ଗାଭୀମାନେ ଦ୍ୱିଜା ବ୍ରାହ୍ମଣମାନେ ସଞ୍ଚୟ ହୁସୁ ସମସ୍ତେ ହର୍ଷାନ୍ୱିତ ହେଉଛନ୍ତି ସମସ୍ତେ ଆନନ୍ଦିତ ହେଇଯାଉଛନ୍ତି ନଗାଚ ନଗାଚ କହିଲେ ପର୍ବତମାନେ ନଗା ଯିଏ ଯାଇପାରନ୍ତି ନାହିଁ ପର୍ବତ ନଗା ଏମାନେ ସମସ୍ତେ ଆନନ୍ଦିତ ହେଇଯାଉଛନ୍ତି ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ତେଣୁ ଶୁଣାୟାଂ ଶ୍ରବଣ ଦ୍ୱାଦଶ୍ୟାଂ ମୁହୂର୍ତ୍ତେ ଅଭିଜିତି ପ୍ରଭୁ ସର୍ବେ ନକ୍ଷତ୍ର ତାରାଦ୍ୟା ଚକ୍ରୁସ୍ତଜନ୍ମ ଦକ୍ଷିଣଂ ଭଗବାନ ଯେତେବେଳେ ଆବିର୍ଭାବ ହେଉଛନ୍ତି ସବୁକିଛି ମଙ୍ଗଳମୟ ହୋଇଯାଉଛନ୍ତି ଶୁଣାୟାଂ ଶ୍ରବଣ ଦ୍ୱାଦଶ୍ୟା ମଙ୍ଗଳବାର ଯେଉଁ ପଡ଼ିବ ଦ୍ୱାଦଶୀ ତିଥି ବିଜୟା ଦ୍ୱାଦଶୀ ବୋଲି କୁହାଯାଏ ଭଗବାନ ସେଇ ବିଜୟା ଦ୍ୱାଦଶୀରେ ଭାଦ୍ର ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଭଗବାନ ଆବିର୍ଭାବ ହୋଇଛନ୍ତି ମୁହୂର୍ତ୍ତେ ଅଭିଜିତି ପ୍ରଭୁ ମଧ୍ୟାହ୍ନ ମୁହୂର୍ତ୍ତ ଯେଉଁ ଅଭିଜିତ ମୁହୂର୍ତ୍ତ ରହିଛି ସେହି ସମୟରେ ଅଭିଜିତ ନକ୍ଷତ୍ରରେ ଅଭିଜିତ ମୁହୂର୍ତ୍ତରେ ଭଗବାନ ଆବିର୍ଭାବ ହେଉଛନ୍ତି ସର୍ବେ ନକ୍ଷତ୍ର ତାରା ଦିଆ ସବୁ ନକ୍ଷତ୍ର ସବୁ ତାରା ଏମାନେ ସମସ୍ତେ ଚକ୍ରୁସ୍ତ ଜନ୍ମ ଦକ୍ଷିଣମ୍ ସମସ୍ତେ ସମସ୍ତଙ୍କର ଉଚ୍ଚ ଗ୍ରହରେ ସବୁ ଅବସ୍ଥାନ କରୁଛନ୍ତି ଭଗବାନ ଯେହେତୁ ଆସୁଛନ୍ତି ସବୁକିଛି ଉଚ୍ଚ ଗ୍ରହ ସବୁ ସ୍ଥାପନ ହୋଇଯାଉଛି ଭଗବାନ ଆବିର୍ଭାବ ହେବେ ସବୁ ଗ୍ରହ ସବୁ ନିଜର ଉଚ୍ଚ ସ୍ଥାନରେ ସବୁ ରହିଛନ୍ତି ଏ ଜ୍ୟୋତିଷ କଥା ପ୍ରଭୁପାଦ ମହାରାଜ ଭାବାର୍ଥରେ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର କଥାକୁ ଉଦ୍ଧାର କରିଛନ୍ତି ସେ କହୁଛନ୍ତି ତାରା ଶବ୍ଦର ଅର୍ଥ ହେଉଛି ଗ୍ରହଗଣ ଗ୍ରହମାନଙ୍କ ମଧ୍ୟରେ ପ୍ରଥମ ହେଉଛନ୍ତି ସୂର୍ଯ୍ୟ କିନ୍ତୁ ଚନ୍ଦ୍ର ନୁହନ୍ତି ତେଣୁ ଭଗବାନ ଯେତେବେଳେ ଆବିର୍ଭୂତ ହୁଅନ୍ତି ସେତେବେଳେ ଜ୍ୟୋତିର୍ଗଣନା ଅନୁସାରେ ଗ୍ରହ ନକ୍ଷତ୍ର ଗୁଡ଼ିକ ଭଗବାନଙ୍କ ଜନ୍ମଦିନ ଉଦ୍ଘାଟନ କରିବା ପାଇଁ ଅତ୍ୟନ୍ତ ମଙ୍ଗଳଜନକ ଭାବେ ଅବସ୍ଥିତ ହୋଇଥାନ୍ତି କୌଣସି ଖରାପ ପ୍ରଭାବ ନଥାଏ ଗ୍ରହର କୌଣସି ଖରାପ ପ୍ରଭାବ ନଥାଏ ଯେମିତି ଆମର ଜନ୍ମ ନେଉଛି ତା'ର ଗ୍ରହ କେଉଁଠି ରହିଛି ଶନି ପ୍ରଭାବ ରହିଛି ବା ଇଏ ରହିଛି ସବୁ ରହିଛି ପ୍ରଭୁ କଥା ରହିଛି ଭଗବାନ ଉପରେ ଗ୍ରହର କିଛି ପ୍ରଭାବ ନାହିଁ ତଥାପି କିନ୍ତୁ ଗ୍ରହ ସବୁ ମଙ୍ଗଳଜନକ ସ୍ଥାନରେ ସବୁ ରହିଥାନ୍ତି ଭଗବାନ ଯେତେବେଳେ ଆବିର୍ଭାବ ହୁଅନ୍ତି ତେଣୁ ଏଇଭଳି ଭାବରେ ଭଗବାନ ଆବିର୍ଭାବ ହେଉଛନ୍ତି ଦ୍ୱାଦଶୀରେ ଦ୍ୱାଦଶ୍ୟାଂ ସବିତା ତିଷ୍ଠନ୍ ମଧ୍ୟ ଦିନଗତ ନୃପ ବିଜୟା ନାମ ସା ପ୍ରୋକ୍ତା ଦଶ୍ୟାଂ ଜନ୍ମ ବିଦୁହରେ ଏଇ ଦ୍ୱାଦଶ ବିଜୟା ଦ୍ୱାଦଶୀ ବୋଲି କୁହାଯାଏ ଭଗବାନ ବାମନଦେବଙ୍କର ଆବିର୍ଭାବ ଦ୍ୱାଦଶ୍ୟାଂ ସବିତା ତିଷ୍ଠନ୍ ସୂର୍ଯ୍ୟ ଏଇ ଦ୍ୱାଦଶୀ ଦିନରେ ମଧ୍ୟ ଦିନଗତ ନୃପ ମଧ୍ୟ ଦିନ ବା ଦିନ 12 ସମୟରେ ସୂର୍ଯ୍ୟ ସେହି ସମୟରେ ଥିବା ସମୟରେ ବିଜୟା ନାମ ସା ପ୍ରୋକ୍ତା ସେ ଦିନକୁ ବିଜୟା ଦଶମୀ ବୋଲି କୁହାଯାଏ ବିଜୟା ଦଶମୀ ଭଗବାନ ହେଉଛନ୍ତି ବିଜୟ ଭଗବାନ ଯେଉଁଠି ଅଛନ୍ତି ସେଠି ବିଜୟ ଜଣେ ଜୟ ପ୍ରାପ୍ତ ହେବ ବିଶେଷ ଜୟ ପ୍ରାପ୍ତ ହେବ ଖାଲି ଜୟ ନୁହଁ ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନ ସଞ୍ଜୟ କହିଲେ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ସେ ବିଜୟ ଭୂତି ଧୁବା ନୀତିର୍ମତି ମମ ଯେଉଁଠି ଭଗବାନ ଅଛନ୍ତି ଭଗବାନ ଭକ୍ତ ଅଛନ୍ତି ସେଠି ବିଜୟ ନିଶ୍ଚିତ ଭାବେ ରହିବ ଏବଂ ଖାଲି ବିଜୟ ରହିବ ତା ନୁହଁ ସ୍ତ୍ରୀ ରହିବ, ସ୍ତ୍ରୀ କହିଲେ ସବୁ ମାନେ କ'ଣ ସବୁ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ ସ୍ତ୍ରୀ, ସ୍ତ୍ରୀ ବିଜୟା, ତାପରେ ଧୃତି, ତତ୍ର ସ୍ତ୍ରୀ ବିଜୟା ଭୂତି, ଭୂତି କହିଲେ ବିଭୂତି, ଅସାଧାରଣ ଶକ୍ତି ତାଙ୍କ ପାଖରେ ରହିବ, ସ୍ତ୍ରୀ ବିଜୟା ଭୂତି, ଧ୍ରୁବା ନୀତି ଏବଂ ସବୁକିଛି ନୀତି ମଧ୍ୟ ସେଇଠି ରହିବ, ଅନ୍ୟ କିଛି ରହିବ ନାହିଁ, ଏବଂ ଧ୍ରୁବ ସବୁବେଳେ ପାଇଁ ରହିବ ଏଇଟା, ଇଏ ମୋର ମତ ବୋଲି କହିଲେ ସଞ୍ଜୟ କହିଲେ। ଏବଂ ମହାପ୍ରଭୁ ଯେମିତି ଭଗବାନ ଆସିଲେ ସେ ମଧ୍ୟ କଳିଯୁଗରେ ବିଶେଷ ଭାବରେ ଏଇ ଯେଉଁ ସଂକୀର୍ତ୍ତନ ଯଜ୍ଞ ରହିଛି ସେଥିରେ ସେ କହିଛନ୍ତି ପରମ ବିଜୟ ଦେ, ପରମ ବିଜୟ ଲାଭ କରିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ପରମ ବିଜୟ ଦେ। ଖାଲି ବିଜୟ ନୁହଁ, ବିଜୟ କହିଲେ ଜୟ ଭିତରେ ଶ୍ରେଷ୍ଠ ବିଶେଷ ଜୟ ସେ ବିଜୟ, ପୁଣି ପରମ ବିଜୟ, ଖାଲି ଜୟ ନୁହଁ ବିଶେଷ ଜୟ ନୁହଁ ପରମ ବିଶେଷ ଜୟ। ଏଇ ସଂକୀର୍ତ୍ତନ କଳିଯୁଗରେ ଏଇ 10,000 ବର୍ଷ ଧରି ଚାଲିବ, ଯେଉଁମାନେ କଳିଯୁଗରେ ଏଇ ସଂକୀର୍ତ୍ତନ ଯଜ୍ଞରେ ଯୋଗ ଦେବେ ସେମାନେ ହେଉଛନ୍ତି ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି, ଅତ୍ୟନ୍ତ ଭାଗ୍ୟବାନ, ଏ ସମସ୍ତଙ୍କୁ ବିଜୟ ପ୍ରଦାନ, ପରମ ବିଜୟ ପ୍ରଦାନ କରିବ। ପରମ ବିଜୟ କହିଲେ ଆମେ ଆମ ଭଗବଦ୍ଧାମ ପ୍ରାପ୍ତ ହେବା, ଏଇଟା ଶ୍ରେଷ୍ଠ ବିଜୟ। ତେଣୁ ବିଜୟ ନାମ ସା ପ୍ରକ୍ତା ଦଶ୍ୟାଂ ଜନ୍ମ ବିଦୁ ହରେ, ହରିଙ୍କର ଜନ୍ମ ଏଇଭଳିଆ ବିଦୁ ସମସ୍ତେ ଜାଣନ୍ତି, ବିଦ୍ୱାନ ମାନେ ଏଇଭଳି ଭାବରେ ଜାଣନ୍ତି ଭଗବାନ ଏଇ ବାମନ ଦ୍ୱାଦଶ ତିଥିରେ ଆସିଥିଲେ, ବିଜୟା ଦ୍ୱାଦଶ ତିଥିରେ ଆସିଥିଲେ, ଭାଦ୍ର ମାସ ଶୁକ୍ଳପକ୍ଷ ଦ୍ୱାଦଶ ତିଥି, ଯାହାକି ମଙ୍ଗଳବାର ପଡ଼ିବ, ଆମେ ଆଗୁଆ କହିଦେଉଛେ। ତେଣୁ ଏହିଭଳି ଭାବରେ ଆପଣମାନେ ମଙ୍ଗଳବାର ଆସିପାରନ୍ତି ନ ଆସିପାରନ୍ତି, ଆଜି ରବିବାର ଅଛି, ତେଣୁ ଆପଣମାନେ ବହୁତ ସୌଭାଗ୍ୟବାନ, ଭଗବାନ ବିଜୟ ଦିବସରେ ଆପଣମାନେ ଭାଗ ନେଇଛନ୍ତି। ତେଣୁ ଯେତେବେଳେ ଭଗବାନ ଆବିର୍ଭାବ ହୋଇଗଲେ କ'ଣ ହେଲା, ସେ ସମୟରେ ଶଙ୍ଖ ଦୁନ୍ଦୁ ଭୟ ନେଦୁ ମୃଦଙ୍ଗ ପଣବାନ କହା ଚିତ୍ରବାଦିତ୍ର ତୁର୍ଯ୍ୟାଣା ନିର୍ଘୋଷ ତୁମୁଳୁ ଭବତ। ଶଙ୍ଖନାଦ ହେଉଛି ଭଗବାନ ଆସିବେ, ଆମେ ଶଙ୍ଖ ବଜାଇଲେ ଶଙ୍ଖ ଭଗବାନ ଦର୍ଶନ ଦେଉଛନ୍ତି, ସେଇଭଳି ଭଗବାନ ଯଦି ଦର୍ଶନ ଦେଉଛନ୍ତି ସବୁ ଶଙ୍ଖ ବାଜିଯାଉଛି, ଅନେକ ଶଙ୍ଖ ବାଜିଯାଉଛି, ତୁମୁଳ ଭବେ ବହୁତ ଶବ୍ଦ ହେଇଛି, ତୁମୁଳ ଶବ୍ଦ ବହୁତ ଭୀଷଣ ଶବ୍ଦ ହେଇଛି, ଶଙ୍ଖ ନାଚୁଛି, ଶଙ୍ଖ ଶଙ୍ଖ ବାଜୁଛି ମାନେ ଏ ମଙ୍ଗଳ ଚାରିଆଡ଼େ ମଙ୍ଗଳ ଖେଳି ଯାଉଛି, ଯେତେ ଶଙ୍ଖ ଧ୍ୱନି ଯୁଆଡ଼େ ଯାଉଛି ସେସବୁ ମଙ୍ଗଳ ପ୍ରାପ୍ତ ହେଉଛନ୍ତି, ମଙ୍ଗଳତା ପ୍ରାପ୍ତ ହେଉଛନ୍ତି, କାରଣ ଭଗବାନଙ୍କ ହସ୍ତରେ ରହିଛନ୍ତି ଶଙ୍ଖ, ତେଣୁ ଶଙ୍ଖ ନାଦରେ ଏଇଭଳି ରହିଛି ତା'ର। ଶଙ୍ଖ ଦୁନ୍ଦୁ ଭୟ, ଆକାଶରେ ଦୁନ୍ଦୁ ବି ସବୁ ବାଜୁଛି, ନେଦୁ ମୃଦଙ୍ଗ ମଧ୍ୟ ବାଜୁଛି, ପ୍ରଣବ ଆନପ ଏସବୁ ବିଭିନ୍ନ ପ୍ରକାର ବାଦ୍ୟ ସବୁ ରହିଛି, ଚିତ୍ର ବାଦିତ୍ୟ ତୁର୍ଯ୍ୟାଣାଙ୍ଗ ଆହୁରି ଅନ୍ୟାନ୍ୟ ଅନେକ ପ୍ରକାର ବିଚିତ୍ର ବାଦ୍ୟ ସବୁ ବାଜୁଛି, ନିର୍ଘୋଷ ତୁମୁଳ ଭବେ ଭୀଷଣ ଶବ୍ଦ, ବହୁତ ବିରାଟ ଶବ୍ଦ ହେଉଛି, ଏଭଳି ଭାବରେ ଶଙ୍ଖନାଦ ହେଉଛି, ବିଭିନ୍ନ ବାଦ୍ୟ ବାଜୁଛି, ଖାଲି ଏତିକି ରହୁଛି ନା ଆଉ କ'ଣ ହେଉଛି ନା ପ୍ରୀତାଶ୍ଚା ଅପ୍ସରସୁ ନୃତ୍ୟ ଅଙ୍ଗ କ'ଣ ଗନ୍ଧର୍ବ ପ୍ରବରା ଯଗୁ ତୁଷ୍ଟୁଭୋର ମୁନୈବ ଦେବା ମନଭ ପିତରୁ ନେହ। ସେଠି କ'ଣ ହେଉଛି ନା ପ୍ରୀତା ସମସ୍ତେ ଆନନ୍ଦିତ ହେଇକରି କ'ଣ କରୁଛନ୍ତି ନା ଅପ୍ସରସୁ ନୃତ୍ୟନ୍, ଅପ୍ସରାମାନେ ନୃତ୍ୟ କରିବା ପାଇଁ ଆରମ୍ଭ କଲେ, କାହିଁକି ଅପ୍ସରାମାନେ ନୃତ୍ୟ କରୁଥିଲେ ଆଗୁଆ କରିଦେଇକି ପଳେଇଗଲେ, ଅପ୍ସରାମାନେ ଦୁଇଜଣ ଅପ୍ସରା ଆସିଥିଲେ ସେ ଆଗୁଆ ନୃତ୍ୟ କରି ପଳେଇଗଲେ, ଆମେ ପଛରେ କହୁଛେ ନୃତ୍ୟ ଅପ୍ସରା ପ୍ରୀତରେ ସେ ନୃତ୍ୟ କରିଦେଇ ଆଗ ଚାଲିଗଲେ, ଆମେ ଜାଣିପାରିଲେ ନାହିଁ ଏଠି ଆସିବ ଲୀଳା ଆସିବ ଭାଗବତ ବୋଲି ସେ ଆଗ କରିଦେଇ ଗଲେ, ସେ ଦୁଇ ଜଣ ପିଲା ଅପ୍ସରା ଏଇଭଳି ଭାବରେ ନୃତ୍ୟ କଲେ, ନୃତ୍ୟ କରୁଛନ୍ତି ପ୍ରୀତା ଅପ୍ସର ସୁ ନୃତ୍ୟ ଅଙ୍ଗଦ ଏ ଗନ୍ଧର୍ବ ପ୍ରବରା ଯୋଗୁ, ଯେତେ ଗନ୍ଧର୍ବ ଅଛନ୍ତି ଗନ୍ଧର୍ବାଣ ଚିତ୍ରରଥ ଭଗବତୀତାରେ ଭଗବାନ କହିଲେ ବିଶ୍ୱାବସୁ ଇତ୍ୟାଦି ଗନ୍ଧର୍ବ ଯେଉଁମାନେ ସୁନ୍ଦର ଭାବରେ ଗାନ କରନ୍ତି ଗନ୍ଧର୍ବ, ନାରଦ ମୁନିକୁ ମଧ୍ୟ ଗନ୍ଧର୍ବ ଥିଲେ ଆଗରୁ, ତାଙ୍କର ମଧ୍ୟ ଗନ୍ଧର୍ବ ବହୁତ ସୁନ୍ଦର ଗାନ କରନ୍ତି ନାରଦ ମୁନି, ତେଣୁ ଗନ୍ଧର୍ବ ପ୍ରବର ଯେତେ ଥିଲେ ସମସ୍ତେ ଗୀତ ଗାନ କରିବା ପାଇଁ ଆରମ୍ଭ କଲେ, ଗୀତ ଗାନ କରୁଛନ୍ତି ତୁଷ୍ଟୁକୁ ମୁନୈବ ଦେବା, ମୁନିମାନେ ଦେବତାମାନେ ସମସ୍ତେ ଆନନ୍ଦିତ ହେଉଛନ୍ତି, ମନଭ ପିତୃ ଅଗ୍ନୟ ମନୁ ମନୁ ମନଭ ଯେତେ ମନୁ ଥିଲେ ସବୁ ଆସି ପହଞ୍ଚିଗଲେ ମନଭ। ଏବଂ ପିତର ପିତୃଣାମ ଅର୍ଜମା ଚାଷ୍ମୀ, ପିତୃମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଅର୍ଜମା। ପିତୃଲୋକମାନେ ସମସ୍ତେ ଆସି ପହଞ୍ଚିଗଲେ ସେଠି। ଅଗ୍ନି ଅଗ୍ନିଦେବଗଣ ମଧ୍ୟ ସେଠି ପହଞ୍ଚିଗଲେ। ଅଗ୍ନି ହେଉଛନ୍ତି ପାବକ, ବସୁନାଙ୍କ ପାବକ ଚାଷ୍ମୀ। ଅନେକ ଅଗ୍ନି ଅଗ୍ନିଦେବ ସବୁ ରହିଛନ୍ତି, ବା ସେହିଭଳି ଅଗ୍ନି ତାଙ୍କ ଶରୀରରେ ରହିଛି। ପାବକମାନେ ଅଗ୍ନି ବୋଲି କୁହାଯାଏ। ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି କ'ଣ, ବସୁ, ବସୁନାଙ୍କ ପାବକ ଚାଷ୍ମୀ ବୋଲି କୁହାଯାଏ। ତେଣୁ ଏମାନେ ସବୁ ଆସି ସେଠି ଏଇଭଳି ଭାବରେ ନୃତ୍ୟ କରୁଛନ୍ତି, ଗାନ କରୁଛନ୍ତି, ବାଦ୍ୟବାଦନ କରୁଛନ୍ତି। ଏଭଳି ଭାବରେ ଚାଲିଛି, ଭଗବାନ ଆବିର୍ଭାବ ହେଉଛନ୍ତି। ଆଉ କିଏ କିଏ ସବୁ ଆସିଛନ୍ତି ନା, ସିଦ୍ଧ ବିଦ୍ୟାଧର କିମ୍ ପୁରୁଷ କିନ୍ନର ଚାରଣା ଯକ୍ଷ ରକ୍ଷାସି ସୁପର୍ଣ୍ଣା ମୃଦୁଗୋତ୍ତମ ଗାୟନ୍ତୁ ଅତି ପ୍ରଶଂସତୁ ନୃତ୍ୟନ୍ତୁ ବିବୁଧାନୁଗା ଆଉ ଅଦିତ୍ୟା ଆଶ୍ରମ ପଦଂ କୁସୁମେହି ସମବା କିରଣ। ସିଦ୍ଧ ଲୋକମାନେ, ସିଦ୍ଧ ମାନେ ଜନ୍ମରୁ ସେମାନେ ସିଦ୍ଧ। ଆମେ ଅଷ୍ଟାଙ୍ଗ ଯୋଗ ଆଚରଣ କରି ସିଦ୍ଧି ପ୍ରାପ୍ତ କିଏ ହେଉଛନ୍ତି କିଏ ହେଉନାହାନ୍ତି, କିନ୍ତୁ ସେ ସିଦ୍ଧ ଲୋକ ଏମିତି ରହିଛି, ଯିଏ ଜନ୍ମ ହେବ ସେଠି ସିଦ୍ଧ ହେଇଯିବ। ସିଏ ଅଷ୍ଟାଙ୍ଗ ଯୋଗ ସିଦ୍ଧି ସେ ପ୍ରାପ୍ତ ହେଇଯିବେ। ସେ ସିଦ୍ଧମାନେ ଆସି ପହଞ୍ଚିଗଲେ। ବିଦ୍ୟାଧର, ବିଦ୍ୟାଧର ପାଖରେ ରହିଛି, ସେମାନେ ଅଦୃଶ୍ୟ ହେଇଯିବେ। ତାଙ୍କ ବିଦ୍ୟା ସେ ରହିଛି, ବିଦ୍ୟା ଏଭଳି ରହିଛି, ଅନେକ ବିଦ୍ୟା ରହିଛି ତାଙ୍କ ପାଖରେ। ବିଦ୍ୟାଧର ବିଦ୍ୟାକୁ ସେ ଧାରଣ କରିଛନ୍ତି, ବିଦ୍ୟାଧର ଗଣା। ଅନେକ ଆସୁ, ଜଣେ ଜଣେ ଆସୁନାହାନ୍ତି, ଅନେକ ଗଣ ହିସାବ କରିବନି କେତେ କେତେ ଆସିଛନ୍ତି ସବୁ ଗଣା। କିମ୍ ପୁରୁଷ, କିମ୍ ପୁରୁଷ ଲୋକରୁ ସବୁ, ହନୁମାନ ହେଉଛନ୍ତି କିମ୍ ପୁରୁଷ ଲୋକର ବ୍ୟକ୍ତି। ହନୁମାନ କିମ୍ ପୁରୁଷ ବ୍ୟକ୍ତି ବର୍ଷରେ ରହିଛନ୍ତି ହନୁମାନଜୀଉ। ସେଭଳି ଭାବରେ କିମ୍ ପୁରୁଷମାନେ ସବୁ ଆସି ପହଞ୍ଚିଛନ୍ତି, ମାନେ କି ପୁରୁଷ ଜଣେ କହିବ କିମ୍ ପୁରୁଷ ପାଇଁ, ତାଙ୍କ ନାଁ ହେଲା କିମ୍ ପୁରୁଷ, ମନୁଷ୍ୟ ଭଳି ଦେଖିବା ପାଇଁ କିମ୍ ପୁରୁଷ। ଏବଂ କିନ୍ନରା, ଇଏ କି ନର, କିନ୍ନରା ଏମିତି କୁହାଯାଉଛି, ମନୁଷ୍ୟ ଭଳି ଦେଖିବା ପାଇଁ କିନ୍ନର, ସେମାନେ କିନ୍ନର, କିନ୍ନରା। ଚାରଣା, ଚାରଣମାନେ ଅଛନ୍ତି, ଯକ୍ଷ, ଯକ୍ଷମାନେ ହେଉଛନ୍ତି ଯେମିତି ଆମର କୁହାଯାଏ କ'ଣ, ବିତ୍ୟସୁ ଯକ୍ଷ ରକ୍ଷାସି, ଯକ୍ଷ ରକ୍ଷାସମାନଙ୍କର ହେଉଛନ୍ତି, ତାଙ୍କର ମୁଖ୍ୟ ହେଉଛନ୍ତି କୁବେର। ସେ ଟ୍ରେଜର ଡେଭଲପର, ସେ ହେଉଛନ୍ତି ଧନୀ ବ୍ୟକ୍ତି, ତାଙ୍କର ତାଙ୍କର ଧନ ସବୁ ରହିଛି। ଯକ୍ଷ ରକ୍ଷାସି, ଯକ୍ଷ ରକ୍ଷା ରାକ୍ଷାସୀ କହିଲେ ଆମର ବିଭୀଷଣ ଇତ୍ୟାଦି ରାକ୍ଷାସ, ସେମାନେ ସବୁ ଆସି ପହଞ୍ଚନ୍ତି। ଏବଂ ସୁପର୍ଣ୍ଣା, ସୁପର୍ଣ୍ଣା କହିଲେ ପକ୍ଷୀ, ସୁନ୍ଦର ପକ୍ଷୀ ଯାହାର, ସୁପର୍ଣ୍ଣା ଗରୁଡ଼ଦେବ ଆଦି ସବୁ ପକ୍ଷୀମାନେ ଆସି ଉପସ୍ଥିତ ହୋଇଛନ୍ତି। ଭୁଜଗୋତ୍ତମା, ଭୁଜଗ, ଭୁଜଗ କହିଲେ ସର୍ପ, ଯେ କ'ଣ ତାର ତାର ଶରୀର ଦ୍ୱାରା ସେ ଚାଲେ, ଭୁଜଗ ତାକୁ କୁହାଯାଏ। ସେ ଭୁଜଗୋତ୍ତମା ବସୁନାମ ପା, ଏ କ'ଣ ସର୍ପାଣ ମସି ବାସୁକି, ସର୍ପମାନଙ୍କ ଭିତରେ ମୋ ବାସୁକି। ଏବଂ ଅନନ୍ତ ଶାସ୍ମୀ ନାଗାନାମ, ଅନନ୍ତ ନାଗମାନଙ୍କ ଭିତରେ ଅନନ୍ତ ଦେବ ରହିଛନ୍ତି। ଏମାନେ ସେ ଭୁଜଗୋତ୍ତମା ଆସି ପହଞ୍ଚିଗଲେ ସେଠି, ବାସୁକି ଇତ୍ୟାଦି ସର୍ପ ଆସି ପହଞ୍ଚିଗଲେ। ସମସ୍ତେ ଗାୟନ୍ତୁ ଅତି ପ୍ରଶଂସତୁ, ସମସ୍ତେ ଗାନ କରୁଛନ୍ତି, ଭଗବାନଙ୍କର ଗୁଣଗାନ କରୁଛନ୍ତି, ଭଗବାନ ପ୍ରଶଂସା କରୁଛନ୍ତି, ଜୟ ହୋ ଜୟ ହୋ। ବିଭିନ୍ନ ଭଗବାନ ବହୁତ ଲୀଳା କରିବେ, ସୁନ୍ଦର ଲୀଳା କରିବେ ବାମନଦେବ ରୂପରେ। ନୃତ୍ୟନ୍ତୁ ବିବୁଧାନୁଗା, ଆଉ ଯେତେ ସବୁ ଦେବତାମାନେ ଅଛନ୍ତି ସେମାନେ ସବୁ ନୃତ୍ୟ କରୁଛନ୍ତି। ଏବଂ ଅନୁଗା, ଦେବତାମାନଙ୍କର ଯେଉଁ ଅନୁସାର ଆଉ ସବୁ ଅଛନ୍ତି ସେମାନେ ସବୁ ନୃତ୍ୟ କରୁଛନ୍ତି। ଅଦିତ୍ୟା ଆଶ୍ରମ ପଦଂ, ଅଦିତିଙ୍କର ଆଶ୍ରମ ବର୍ତ୍ତମାନ ଏହିଭଳି ଭାବରେ କୁସୁମେହି ସମବା କିରଣ, ବହୁତ ପୁଷ୍ପ ସବୁ ପୁଷ୍ପ ବର୍ଷା ହେଉଛି। ଆମ ଗତକାଲି ସବୁ ପୁଷ୍ପ ବର୍ଷା ହୋଇଯାଇଛି, ଇନ୍ଦ୍ରଦେବ ଦେବତାମାନେ ସବୁ ପୁଷ୍ପ ବର୍ଷା କରିଦେଲେ, ଭଗବାନ ଆଜି ଆବିର୍ଭାବ ହେବେ ତା ପୂର୍ବରୁ ସବୁ କରିଦେଲେ, ପୁଷ୍ପ ବର୍ଷା କରିଦେଇଛନ୍ତି ସବୁ। ଭୀଷଣ ବର୍ଷା କଲେ କେହି ଆସିପାରିଲେ ନାହିଁ। ଅଦିତିଙ୍କର ଆଶ୍ରମ ପଦ ଯେଉଁ ରହିଛି ସବୁ ଖାଲି ଫୁଲରେ ଭରିଗଲା, ଏତେ ଫୁଲ ଆମର ଯେମିତି ଏଠି ଫୁଲ ରହିଛି ରାମଜୀଙ୍କର, ରାମଜୀଙ୍କ ଧାମରେ ବହୁତ ପୁଷ୍ପ ରହିଛନ୍ତି, ବର୍ଷା ହେଉଛି। ସେଇଭଳି ଭାବରେ ସେଠି ଅଦିତିଙ୍କର ଆଶ୍ରମ ପୁଷ୍ପରେ ଭରିଗଲା, ଏତେ ପୁଷ୍ପ ଆସିଗଲେ। ଦୃଷ୍ଟ୍ୱା ଅଦିତି ତଂ ନିଜ ଗର୍ଭ ସମ୍ଭବଂ ପରଂ ପୁମାଂସଂ ମୁଦମାପ ବିସ୍ମିତା ଗୃହୀତ ଦେହଂ ନିଜ ଯୋଗ ମାୟା ପ୍ରଜାପତି ସହ ଜୟେତି ବିସ୍ମିତ। ଦୃଷ୍ଟ୍ୱା ଅଦିତି ତଂ, ଯେତେବେଳେ ଅଦିତି ଦେଖୁଛନ୍ତି ନିଜ ପୁତ୍ରକୁ, ଏସବୁ କେତେ କ'ଣ ସବୁ ଚାଲୁଛି, ବାଦ୍ୟ ବାଦ୍ୟ ସବୁ ଚାଲୁଛି, ତା ଭିତରେ ଅଦିତି ନିଜ ପୁତ୍ରର ରୂପକୁ ଦେଖୁଛନ୍ତି, କେତେ ସୁନ୍ଦର ରୂପ ମୋର ଏଇ ପୁଅ, ଦ୍ୱାଦଶ ପୁତ୍ର ଅଦିତିଙ୍କର, ଦ୍ୱାଦଶ ଆଦିତ୍ୟ ସେ ଉପେନ୍ଦ୍ର ତାଙ୍କ ନାମ ହେବ, ଉପେନ୍ଦ୍ରଙ୍କର ସାନ ଭାଇ ଉପେନ୍ଦ୍ର ଦୁଷ୍ଟ ଆଦିତି ତାଙ୍କ ନିଜ ଗର୍ଭ ସମ୍ଭବ, ନିଜ ଗର୍ଭରୁ ସେ ଆସିଛନ୍ତି, ଜାଣିପାରିଲେ ମୋର ପୁତ୍ର ଇଏ ମୋର ଗର୍ଭରୁ ଆସିଛନ୍ତି, ନିଜ ଗର୍ଭ ସମ୍ଭବ ପରମ ପୁମାସଂ ମୁଦମାପ ବିସ୍ମିତା, ବହୁତ ଆନନ୍ଦିତ ହେଉଛନ୍ତି, ବହୁତ ବିସ୍ମିତ ହୋଇଯାଉଛନ୍ତି, ଏତେ ସୁନ୍ଦର ରୂପ ଭଗବାନଙ୍କର ମା ହେଲେ କ'ଣ ଯାଇଦେଇ କଥା, ହଁ ଜଣେ କଣା ପୁତ୍ର ଯଦି ଆସୁଛି ମଧ୍ୟ ସେ ମା ଆନନ୍ଦିତ ହୋଇଯାଉଛନ୍ତି, ତା ନାଁ ଦେଉଛି ପଦ୍ମନୟନ, ବା ଅନ୍ଧ ବ୍ୟକ୍ତିଟେ ଆସିଲେ ମଧ୍ୟ ତା ନାଁ ଦେଉଛନ୍ତି ପଦ୍ମନୟନ, ବହୁତ କ'ଣ ଅସୁନ୍ଦରୀ ଯିଏ ଆସିଲେ ତା ନାଁ ଦେଉଛନ୍ତି ସୁନ୍ଦରୀ ବୋଲି ଦିଆହେଉଛି, ଆଉ ଏ ସ୍ୱୟଂ ଭଗବାନ ସବୁ ଗୁଣରେ ରହିଛି, ତାଙ୍କର କୌଣସି ଗୁଣ କମ୍ ନାହିଁ, କେହି ତାଙ୍କ ସହିତ ସମାନ ହୋଇପାରିବେ ନାହିଁ, ଆଉ ଉର୍ଦ୍ଧ କଥା କ'ଣ କୁହାଯିବ, ତେଣୁ ମା ତାଙ୍କର ମା କେତେ ଆନନ୍ଦ ନ ହେବ, ତେଣୁ ମୁଦମା ବହୁତ ଆନନ୍ଦ, ମୁଦମ ଆନନ୍ଦ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦ ଗଣ ଭଗବାନ ସେ, ଏବଂ ବିସ୍ମିତ ମଧ୍ୟ ହେଇଯାଉଛନ୍ତି, ଭଗବାନ ମୋର ପୁତ୍ର ରୂପେ ଆସିଲେ ବିସ୍ମିତ ହେଇଯାଉଛନ୍ତି, ଗୃହୀତ ଦେହମ ନିଯୋଗ ମାୟା, ଭଗବାନ ଆସୁଛନ୍ତି ସେ ଶରୀର କିଏ ତିଆରି କରୁଛି ନା, ସେ ନିଜ ଯୋଗ ମାୟାରେ ଆସୁଛନ୍ତି, ସମ୍ଭବାମୀ ଆତ୍ମ ମାୟା, ଭଗବାନ ନିଜ ଅନ୍ତରଙ୍ଗା ଶକ୍ତିରେ ଆସନ୍ତି, ଭଗବାନଙ୍କର ଶରୀର ପ୍ରକଟ କରନ୍ତି, ଏଇ ଯେଉଁ ପ୍ରଜାପତି ସାହ ପ୍ରଜାପତି କେ କଶ୍ୟପ, ସେ ମଧ୍ୟ ବହୁତ ଆନନ୍ଦିତ ହେଇକି, ସେ ମଧ୍ୟ ବହୁତ ବିସ୍ମିତ ହେଇକିରି ଜୟ ଇତି ବିସ୍ମିତା, ଜୟ ଜୟ ଧ୍ୱନି କରୁଛନ୍ତି, ଜୟ ଭଗବାନ ବିଷ୍ଣୁ ଦେବ କି, ଜୟ ଭଗବାନ ବାମନ ଦେବ କି, ଏଇଭଳି ଭାବରେ ସବୁ ଜୟଧ୍ୱନି ହେଉଛି ସେଠି, ଯତ୍ ବପୁର୍ଭାତି ବିଭୂଷଣାୟୁଧୈ ଅବ୍ୟକ୍ତ ଚିଦ୍ୟକ୍ତ ମଧାରୟ ଧରି ବଭୂବ ତେନୈବ ସ ବାମନ ବଟୁ ସମ୍ପଶ୍ୟତୋ ଦିବ୍ୟ ଗତିର୍ଥା ନଟ, ବର୍ତ୍ତମାନ ଭଗବାନ ବାମନ ଦେବରେ ପରିଣତ ହେଲେ, ବଟୁ ବାମନ ହେଇଗଲେ, ବାମନ ଡ୍ୱାର୍ଫ ହେଇଗଲେ, ଡ୍ୱାର୍ଫ ଭଗବାନ ହେଇଗଲେ, ଡ୍ୱାର୍ଫ ଗଡ୍ ବାମନ ହେଇଗଲେ, କିଭଳି ଯତ୍ ବପୁର ଭାତି ବିଭୂଷଣ ଆୟୁଧେଇ, ଏଭଳି ଭାବରେ ଯେଉଁ ଯେଉଁ ଆୟୁଧ ଯେଉଁ ଅଳଙ୍କାର ସବୁ ଧାରଣ କରିଥିଲେ, ବର୍ତ୍ତମାନ ଅବ୍ୟକ୍ତ ହେଇଗଲା, ସେସବୁ ହେଇଗଲା, ବର୍ତ୍ତମାନ ସେ ବାମନ ରୂପରେ ଆବିର୍ଭାବ ହେଇ ଅବ୍ୟକ୍ତ ଚିତ୍ ବ୍ୟକ୍ତ ଅଚିତ ଚିତ୍ ବ୍ୟକ୍ତ ଚିହ୍ନ ରୂପରେ ବ୍ୟକ୍ତ ହେଲେ, ସେସବୁ ରୂପ ଆୟୁଧ ସବୁ ଧାରଣ କରିଥିଲେ, ସେ ଅବ୍ୟକ୍ତ ହେଇଗଲା, ଅନ୍ତର୍ଧ୍ୟାନ ହେଇଗଲା ସବୁ, ଭଗବାନ ବର୍ତ୍ତମାନ ବ୍ୟକ୍ତ ହେଲେ କିଭଳି ଭାବରେ ଅଧାର ଯେଉଁ ଧାରଣ କରିଥିଲେ ସେ ସବୁ ଅବ୍ୟକ୍ତ ହେଇଗଲା, ହରି ସିଏ ଭଗବାନ ସବୁକିଛି କରିପାରିବେ, ବଭୁବ ତେନେ ବସ ବାମନ ବଟୁ, ସାଙ୍ଗେ ସାଙ୍ଗେ ସେ କ'ଣ ହେଇଗଲେ ନା ବାମନ ବଟୁ ବାଟୁ ବଟୁ ବାମନ ହେଇଗଲେ, ବ୍ରହ୍ମଚାରୀ ହେଇଗଲେ, ଛୋଟ ପିଲାଟେ ହେଇଗଲେ, ଛୋଟ ପିଲାମାନେ ଏକଦମ ଛୋଟ ନୁହଁ, କ'ଣ ଉପନୟନ ବର୍ତ୍ତମାନ ଗ୍ରହଣ କରିବେ, ବ୍ରାହ୍ମଣ ଦୀକ୍ଷା ଗ୍ରହଣ କରିବେ, ବ୍ରାହ୍ମଣ ବଟୁ ବାମନ ହେଇଗଲେ, ଏବଂ ସମ୍ପଶ୍ୟତୁ ସମସ୍ତଙ୍କ ଆଖି ଆଗରେ ଦେଖୁଛନ୍ତି ସମସ୍ତେ, କେତେ କେତେ ସବୁ ଲୋକ ରହିଥିଲେ ସେଠି, ଦେବତା ଗନ୍ଧର୍ବ ସିଦ୍ଧ ଚାରଣ କିମ୍ପୁରୁଷ ଏଭଳି ଭାବରେ କେତେ ସବୁ ରହିଥିଲେ ସେଠି, ଅପ୍ସରା ଇତ୍ୟାଦି ଗନ୍ଧର୍ବ କେତେ ସବୁ ଆସିଥିଲେ, ଉପସ୍ଥିତ ଥିଲେ, ସମସ୍ତେ ସମସ୍ତଙ୍କ ସାମ୍ନାରେ ଦିବ୍ୟ ଗତି ଯଥା ନଟ୍ୟ, ଗୋଟେ ଦିବ୍ୟ ଗତି ଲାଭ କଲେ, ମାନେ ବଟୁ ବାମନ ହେଇଗଲେ, ତାଙ୍କ ଶରୀର ପରିବର୍ତ୍ତନ ହେଇଗଲା, ଭଗବାନ ବିଷ୍ଣୁ ରୂପରୁ ବର୍ତ୍ତମାନ ବଟୁ ବାମନ ରୂପ ହେଇଗଲେ, ବାମନ ଦେବ ହେଇଗଲେ ସେ, ଭଗବାନ ବାମନ ଦେବ କି ଯା, ତେଣୁ ଏଇଭଳି ଭାବରେ ଯେତେବେଳେ ଭଗବାନ ବାମନ ରୂପ ହେଇଗଲେ, ତମ ବଟୁ ବାମନ ଦୃଷ୍ଟ ମୋଦମାନାମ ହର୍ଷ କର୍ମାଣି କାରୟାମାସୁ ପୁରସ୍କୃତ୍ୟ ପ୍ରଜାପତି, ବର୍ତ୍ତମାନ ଭଗବାନଙ୍କର ଏଇ ଅପ୍ସରମାନେ ତୁମେ କୁଆଡ଼େ ଯାଇଥିଲ, ନୃତ୍ୟ ହେଲେ ଅପ୍ସରମାନେ ତୁମେ ନୃତ୍ୟ କଲ ନାହିଁ, ପଳେଇଗଲ ଆଗୁଆ ନୃତ୍ୟ କରିକିରି, ତେଣୁ ତମ ବଟୁ ବାମନ ଦୃଷ୍ଟ ଭଗବାନ ବର୍ତ୍ତମାନ ବଟୁ ବାମନ ହେଇଗଲେ ସମସ୍ତେ ଦେଖୁଛନ୍ତି, ତେଣୁ ମୋଦ ମାନା ମହର୍ଷ ମହର୍ଷମାନେ ଯେତେ ରୁଚିମାନେ ଥିଲେ ସେମାନେ ଆନନ୍ଦରେ କର୍ମାଣି କାରୟାମାସୁ ଜାତ କର୍ମ ଆରମ୍ଭ କଲେ, ଭଗବାନଙ୍କ ଜାତ କର୍ମ ରହିଛି, ସଂସ୍କାର ଦଶବିଧ ସଂସ୍କାର ରହିଛି ବୈଦିକ ରୀତିରେ, ଦଶବିଧ ସଂସ୍କାର ରହିଛି, ଜନ୍ମରୁ ଆରମ୍ଭ ହେବ, ଜନ୍ମ ପୂର୍ବରୁ ରହିଛି ଗର୍ଭାଧାରଣ ସଂସ୍କାର, ଜନ୍ମ ହେଲା ପରେ ଜାତକର୍ମ ସଂସ୍କାର, ତାପରେ ନାମକରଣ, ଚୁଡ଼ାକରଣ ବ୍ରତ 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 ପ୍ରଣୟନ ଏଭଳି ଭାବରେ ଦଶବିଧ ସଂସ୍କାର ରହିଛି ବୈଦିକ ରୀତିରେ। ତେଣୁ ବର୍ତ୍ତମାନ ଜାତକର୍ମ ସଂସ୍କାର କରାଗଲା, ସୃଷ୍ଟିବାସନ ଇତ୍ୟାଦି କରି କର୍ମଣି କର୍ମାଣି କାରୟମାସୁ ପୁରସ୍କୃତ ପ୍ରଜାପତି, କଶ୍ୟପକୁ ଆଗରେ ରଖି ସବୁ ଜାତକର୍ମ ଆରମ୍ଭ କଲେ ମହର୍ଷିମାନେ। କୌଣସି ବେଦର ଜ୍ଞାନରେ କୌଣସି କାହାର କମ୍ ନାହିଁ, ସବୁକିଛି ଜାଣନ୍ତି, ଜ୍ଞାନ କେମିତି ଜାତକର୍ମ କରାଯିବ ଠିକ୍ ଭାବରେ ସବୁ ଜାଣିଛନ୍ତି, ସବୁ ଜାତକର୍ମ ସଂସ୍କାର କରୁଛନ୍ତି। ତେଣୁ ତସ୍ୋପନୀୟ ମାନସ ସାବିତ୍ରୀ ସବିତା ବ୍ରବୀତ ବୃହସ୍ପତି ବ୍ରହ୍ମସୂତ୍ର ମେଖଳା କଶ୍ୟପ ଦଦା। ଭଗବାନ ବର୍ତ୍ତମାନ ଉପନୟନ ଆରମ୍ଭ ହୋଇଗଲା, ଉପନୟନ ଉପନୟନ ସଂସ୍କାର ଦୁଇ ଜାତି ସଂସ୍କାର କୁହାଯାଏ। ତେଣୁ ତସ୍ୟ ଉପନୟନ ଉପନୟ ମାନସ ସାବିତ୍ରୀ ସବିତା ବ୍ରବୀତ, ସ୍ୱୟଂ ସାବିତ୍ରୀ ଯେ ଭଗବାନ ସବିତା ଯେ ସୂର୍ଯ୍ୟଦେବ, ସେ ସ୍ୱୟଂ ଆସିକରି ସାବିତ୍ରୀ କଥା କହୁଛନ୍ତି, ସାବିତ୍ରୀ ଉପଦେଶ ମାନେ ସାବିତ୍ରୀ ମନ୍ତ୍ର ପ୍ରଦାନ କରୁଛନ୍ତି। ଓଂ ଭୂର୍ଭୁବଃ ତସ୍ୟ ବିଦୁର୍ବରେଣ୍ୟଂ ଭର୍ଗଦେବସ୍ୟ ଧୀମହି ଧିୟୋ ୟୋ ନ ପ୍ରଚୋଦୟାତ୍। ସ୍ୱୟଂ ସାବିତ୍ରୀ ସ୍ୱୟଂ ସବିତା ବା ସୂର୍ଯ୍ୟଦେବ ଆସି ଏ ସାବିତ୍ରୀ ଏ ମନ୍ତ୍ର ପ୍ରଦାନ କରୁଛନ୍ତି ଭଗବାନଙ୍କୁ। ତାଙ୍କର ମଧ୍ୟ ସିଏ ଏବେ ଭାଇ ହେବେ, ସାନ ଭାଇ ହେବେ। ଅଦିତିମାନଙ୍କ ଭିତରେ ଅଦିତିଙ୍କର ପୁତ୍ରମାନଙ୍କ ଭିତରେ ସବୁଠୁ ଶ୍ରେଷ୍ଠ ହେଉଛନ୍ତି ବିବସ୍ୱାନ ସୂର୍ଯ୍ୟର ଦେବତା। ସେ ବିବସ୍ୱାନ ଅର୍ଜମା ପୂଷା ତୁଷ୍ଟା ସବିତା ଭଗ ଧାତା ବିଧାତ୍ରା ବରୁଣ ମିତ୍ର ଶକ୍ର ଉରୁକ୍ରମ। ବର୍ତ୍ତମାନ ଉରୁକ୍ରମ ଆସିଲେ, ଏ ବାର ଜଣ ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଏ। ବର୍ତ୍ତମାନ ସାନ ଭାଇ ଆସିଛନ୍ତି, ତାଙ୍କୁ ସେ ସବିତା ଉପଦେଶ ଦେଉଛନ୍ତି, ଗାୟତ୍ରୀ ଉପଦେଶ ଦେଉଛନ୍ତି। ବୃହସ୍ପତି ବ୍ରହ୍ମସୂତ୍ରମ ବୃହସ୍ପତି ଦେବଗୁରୁ ବୃହସ୍ପତି ତାଙ୍କୁ ବ୍ରହ୍ମସୂତ୍ର ପ୍ରଦାନ କଲେ, ଓ ଏ ଯେଉଁ ଥ୍ରେଡ୍ ସେକ୍ରେଟ୍ ଥ୍ରେଡ୍ ପଇତାକୁ ପ୍ରଦାନ କଲେ, ବ୍ରହ୍ମସୂତ୍ର ପ୍ରଦାନ କଲେ। ଏବଂ ମେଖଳା କଶ୍ୟପ ଅଦାତ କଶ୍ୟପ ପିତା ତାଙ୍କର ମେଖଳା ପ୍ରଦାନ କଲେ, ଭଗବାନଙ୍କୁ ବସ୍ତ୍ର ପ୍ରଦାନ କଲେ, ମେଖଳା ପ୍ରଦାନ କଲେ। ଦଦୌ କୃଷ୍ଣାଦିନ ଭୂମି ଭୂମିଦେବୀ ଆସି କୃଷ୍ଣାଦିନ ଗୋଟେ ମୃଗ ଚର୍ମକୁ ପ୍ରଦାନ କଲେ, କଳା ମୃଗ ଚର୍ମ ପ୍ରଦାନ କରିଛନ୍ତି କୃଷ୍ଣାର୍ଜୁନ। ଏବଂ ଦଣ୍ଡ ସୋମ ବନସ୍ପତି ସୋମ ଚନ୍ଦ୍ର ଚନ୍ଦ୍ରଦେବ ଆସି ପହଞ୍ଚିଗଲେ, ସୋମ ସୋମ ଚନ୍ଦ୍ରଦେବ ଯିଏକି ବନସ୍ପତି ବନର ରାଜା, ସିଏ ଆମର ବୈଜ୍ଞାନିକମାନେ କହୁଛନ୍ତି ସୋମ ଯେ ବନର ରାଜା, ତାଙ୍କ ପାଖରେ ବନ କିଛି ନାହିଁ, ସବୁ ଖାଲି ଧୂଳି ବାଲି ରହିଛି, ଆଉ କିଛି ନାହିଁ ସେଠି। ଚନ୍ଦ୍ରଲୋକରେ ଏଭଳି ଭାବେ ରହିଛି, କିନ୍ତୁ ଚନ୍ଦ୍ରଲୋକର ଯେ ଅଧିଷ୍ଠାତ ଦେବୀ ସେ ବନସ୍ପତି, ବନର ସେ ହେଉଛନ୍ତି ଅଧିପତି, ସବୁକିଛି କୃଷ୍ଣାମି ଚଉଷଧି ସର୍ବା ସୋମ ଭୂତା ରସାତ୍ମକ ଭଗବତ ଗୀତାରେ ଭଗବାନ କହିଲେ 15 ଅଧ୍ୟାୟରେ। ତାଙ୍କ ରସରେ ଏଇସବୁ ଆମର କ'ଣ ରଘୁନନ୍ଦନ ଧାମଠୁ ଆରମ୍ଭ ଯେତେ ସବୁ ଅଛି ସମସ୍ତଙ୍କର ଯେଉଁ ଫଳ ଫୁଲ ସବୁ ହେଉଛି ତାଙ୍କର ସେଇ ରସରେ ହେଉଛି, ଆଉ ସେଇ ଚନ୍ଦ୍ରପୃଷ୍ଠରେ କିଛି ନାହିଁ, ଖାଲି ବାଲି ରହିଛି, ଆଉ କିଛି ନାହିଁ ବୋଲି କହୁଛନ୍ତି ବୈଜ୍ଞାନିକମାନଙ୍କର। ଏ ଜ୍ଞାନ ହେଉଛି ଏଭଳି ଭାବେ ବୈଜ୍ଞାନିକମାନଙ୍କର, ପୁଣି ସେଥିରେ ସନ୍ତୁଷ୍ଟ ହେଲାନି, ପୁଣି ବର୍ତ୍ତମାନ ଯାଇଛନ୍ତି, ଆହୁରି ପୁଣି ସେକେଣ୍ଡ ଚାଲିଛି, ଏବେ ଆବିଶ୍ୱାସ ଯିବେ ସବୁ ସେଠିକି। ଯାହା ହଉ, ସୋମ ସେ ସୋମଦେବ ଆସି ପହଞ୍ଚନ୍ତି, ଏଇଟା ମନଗଢ଼ା କଥା ନୁହଁ, କୁହାଯାଉ ନାହିଁ ଏଠି, ଯେଉଁ ଘଟଣା ହେଇଥିଲା ସେ କଥା କୁହାଯାଉଛି। ସପ୍ତମ ମାନଙ୍କର ସମୟରେ ସପ୍ତମ ସତ୍ୟଯୁଗର ଘଟଣା ଏଇଟା। ଏ ଅପ୍ସରମାନେ ତୁମେ କୁଆଡ଼େ ଗଲ, ନୃତ୍ୟ କଲଣି କାହିଁକି? ଅପ୍ସରମାନେ ନୃତ୍ୟ କରୁଛନ୍ତି, ତୁମେ ନୃତ୍ୟ କରିବା କଥା, ନୃତ୍ୟ କର, ତୁମେ ଅପ୍ସର ଦୁଇ ଜଣ ଆସିଛ, ବେଶୀ ଆସିନ, କୁଆଡ଼େ ଅନୁସ କୁଆଡ଼େ ଗଲେ, ତୁମର ଅପ୍ସର ସାଙ୍ଗ ସବୁ କୁଆଡ଼େ ଗଲେ, ଭଗବାନ ଆବିର୍ଭାବ ନୃତ୍ୟ କଲନି, ଆଉ ଆଗୁଆ କୁଆଡ଼େ ଦେଇ ପଳେଇଗଲ। ତେଣୁ ଦଦୌ କୃଷ୍ଣା ଦିନ ଭୂମି ଦଣ୍ଡ ସୋମ ବନସ୍ପତି, ବନସ୍ପତି ସେ ସୋମରାଜ ଚନ୍ଦ୍ର ସୋମ, ତେଣୁ ସୋମ ଚନ୍ଦ୍ର ସେ ତାଙ୍କୁ ଦଣ୍ଡ ପ୍ରଦାନ କଲେ, ବ୍ରହ୍ମଚାରୀ ଯେ ଦଣ୍ଡ ଧାରଣ କରିବେ, ଭିକ୍ଷା କରିବେ, ଦଣ୍ଡ ଦଣ୍ଡ ଆମର ଶିଶୁମନ୍ଦିର ରାଧାକୃଷ୍ଣ ମହାରାଜ କହନ୍ତି ଦଣ୍ଡ ଧାରଣ କରିବାର ଉଦ୍ଦେଶ୍ୟ ହେଉଛି କାହାକୁ ଦଣ୍ଡ ପ୍ରଦାନ କରିବା ପାଇଁ ନୁହଁ, ଏ କୁକୁରମାନଙ୍କୁ ଘୋଡ଼େଇବା ପାଇଁ। ଅବଶ୍ୟ ସେଠି କୁକୁର ନଥିବେ ସ୍ୱର୍ଗ ଲୋକରେ, ବା ଥାଇପାରନ୍ତି ଆମେ ଜାଣିପାରିବୁ କହିପାରିବି ନାହିଁ। ମହାରାଜ କହୁଥିଲେ ସେଠି କାଉ ନାହାନ୍ତି ବୋଲି କହୁଥିଲେ। ଯାହା ହଉ, ସୋମ ବନସ୍ପତି କୌପିନ ଆଚ୍ଛାଦନ ମାତା, ମା କିଏ? ଅଦିତି, ଅଦିତି କ'ଣ ଦେଲେ? କୌପିନ ଦେଲେ ଏବଂ ଆଚ୍ଛାଦନ ଦେଲେ, ସେ ମଧ୍ୟ ଗୋଟେ ବସ୍ତ୍ର ଦେଲେ। ଏବଂ ଦୌ ଛତ୍ରଂ ଜଗତପତେ, ଦୌ କହିଲେ ସ୍ୱର୍ଗ, ସ୍ୱର୍ଗ ଲୋକର ଯେ अधिपति अधिपति देवता से कौन कले ना गोटे छत्र प्रदान कले जगतपते जगतपति भगवान को जगतपति से ताकू से यही भाव में पत्र पुष्पम फलम तोयम जो भी भक्त प्रयत्ति भगवान को आम किसी ना कि तथापि भगवान कौन मत कि दि अल्प किसी देने मतलब से सन्तुष्ट हो जाती आम श्रीमंत राधा गौरगुंद स्वामी महाराज कहती आम ये संबलपुर बहुत प्रसिद्ध रही गंगाधर मेहर बहुत प्रकृति कवि सुंदर भाव प्रकृति वर्णना कर मंगले अचरा जीव तृषा न कि दर्शन तृषा हृदय बही कल पल्लवे निहार मुक्ता धरी उपहार सती वास बाहर प्रांगणे रही कल कंठ कंठे कहिला दर्शन दिया सती राति पाहिला किंतु जदियो गंगाधर मेहर सुंदर कविता रचना करसंती किंतु से कहिसंती जे सबकिछि भगवान कर तांको आ कोन आमे दबा प्रदान करिबा एबे आबरे से नास्तिक कथा कहिसंती भगवान को से मते किछि दियो अल्प किछि दियो पत्रं पुष्पं फलं तो बहुत किछि नदर नाही अल्प किसी दिव समस्त कि प्रदान कर साधारण व्यक्ति मान कहान सब देवता मान प्रदान करथा छोटिया छोटिया वस्तु सब दौरान बेस किसी कस्टली जिनस दौना भगवान सब देखेदेल कस्टली के अलंकार रही कौस्तुभ धारण कर जोटाक सारा त्रिजगत को बिकिदे तार मूल्य हम ना ये कस्टली सब वस्त्र सब अलंकार सब धारण करते भगवान किंतु एम सब दौरान साधारण जिनस सब दौरान बेस कस्टली जिनस दौना तेणु कौपिनी अच्छादन माता दौ छत्र जगतपति गोटे छोटिया छताटे देले देवता लोकर जो अधिपति स्वर्गर अधिपति से देले छता देले गोटे केशीपाल छता कि कौ छता आमर एटी बेस्ट छता हूँ केशीपाल छता तांकर से छता थी से छतार आवश्यकता हुए ना से कौन सी कौन बेस गरम ना कि बेस थंडा ना स्वर्ग लोक ये भाव में सब भोग भूमि सेटा तथा धारण कर स्वर्ग लोक वर्णना कर पूर्व वर्णना पंद्रह अध्याय वर्णना कर स्वर्ग लोक वर्णना कर मानते सी सब रही एयर कंडीशन से सब जाओ कमंडल वेदगर्भ वेदगर्भ ब्रह्मा कौन दे गोटे कमंडल दे कमंडल दे कमंडल जल धारण करेंगे हाँ कमंडल जल धारण करेंगे कमंडल बर्तमान मॉडर्न कमंडल हो बटल समझे बटल धरुच बर्तमान ब्रह्मचारी मैंने बटल धरिक जा कमंडल जय श्री सीताराम हनुमान जी की तेणु कमंडल वेदगर्भ कुशान सप्त स्वयं दलु सप्त ऋषि आसिक देश देश प्रदान कले सब छोटे छोटे जिनस दौरान भगवान को सप्त ऋषि सीए के शक्ति रही कि कुश दौर भगवान को कुश यज्ञ आवश्यक रही कुश चटे कुश उपर बस गायत्री करेंगे ये सब रही कुश प्रदान कर अक्षमाला महाराज सरस्वती अभयात्मना ये महाराज अक्षमाला सरस्वती देवी कौन दे अक्षमाला दे प्रभुपाद महाराज कहते अक्षमाला कहले जो रुद्राक्षमाला कि श्रीमंद राधाकृष्ण से महाराज कहते गोटे कमलमाला दे कमल पुष्पर माला दे अक्षमाला जहाँ भी हो तस्मा इति उपनीताय जक्षराट पात्रिका मदात भिक्षां भगवती साक्षात उमा 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 अदात अंबिका सती तापर कौन है तस्मात से भगवान को इति भाव में उपनीताय विभिन्न प्रकार उपनयन संस्कार होगला पर जक्षराट पात्रिका मदात जक्षराट के कुबेर वित्तेश जक्षराक्षस क्या कुबेर सी कौन कले जक्षराट सी दे पत्रिका दे दंड भिक्षा करने पात्र दे चाहते सब धन दे पारे धनराज सी कुबेर किंतु सी कह ना तुम भिक्षा कर जा सी किसी देखा देना
ଧନୀ କୁବେର ସେ ଦଉଛନ୍ତି ଗୋଟେ ଭିକ୍ଷା ପାତ୍ରଣୀୟ ଭିକ୍ଷା କର୍ତ୍ତ ଭଗବାନ ଭଗବାନ ଦଉଛନ୍ତି ଭିକ୍ଷା କର ତମେ ଚଳିବ କେଉଁଠୁ ପଇସା ଆଣିବ ତମେ କେମିତି ଚଳିବ ତମେ ଭିକ୍ଷା କରନିଅ ଭିକ୍ଷା ପାତ୍ର ନିଅ ଭଗବାନ ଭିକ୍ଷା ଦେଇ ସବୁ କରିବେ ଯାଇକିରି ଭିକ୍ଷା ପାତ୍ର ଦେଲେ ଏବଂ ଭିକ୍ଷାଂ ଭଗବତୀ ଏବଂ ବାମନ ଦେବ ଯିବା ପୂର୍ବରୁ ଭଗବତୀ ଆସି ଭଗବତୀ ସ୍ୱୟଂ ଭଗବତୀ ଭଗବତୀ କହିଲେ ଦୁର୍ଗା ଦେବୀ ନା କିଏ ଭବାନୀ ସିଏ ଭିକ୍ଷା ଦେଉଛନ୍ତି କ'ଣ ଭିକ୍ଷା ଦେଇଥିବେ ସିଏ ଭିକ୍ଷା ଦେଲେ କିଛି ଅନ୍ନ ଦେଇଥିବେ ଭିକ୍ଷା ଅନ୍ନ ବହୁତ ହୁଦାନି ଅନ୍ନ ଦ୍ୱାରା ଜଣେ ଜୀବନ ଧାରଣ କରିବ ତେଣୁ କିଛି ଅନ୍ନ କିଛି ପ୍ରଦାନ କରେ ଅନ୍ନ ଭିକ୍ଷାଙ୍ଗ ଭଗବତୀ ସାକ୍ଷାତ ସାକ୍ଷାତ ଭଗବତୀ ଆସି ଦେଲେ ଭିକ୍ଷା ଦେଲେ ଅଦାତ ଅମ୍ବିକା ସତୀ ଭଗବତୀ କହିଲେ ଅମ୍ବିକା ବା ଦୁର୍ଗା ଦେବୀ ଅମ୍ବିକା ସତୀ ସେ ଦେଲେ ଭିକ୍ଷା ଦେଲେ ସ ବ୍ରହ୍ମବର୍ଚ୍ଚ ଶ୍ରେଣୀବ ସଭା ସମ୍ଭାବିତ ବଟୁ ବ୍ରହ୍ମର୍ଷି ଗଣ ସଞ୍ଜୁଷ୍ଟା ମତ୍ୟ ରୋଚତ ମାରିସହା ଏଇଭଳି ଭାବରେ ବର୍ତ୍ତମାନ ଭଗବାନଙ୍କର ଆରମ୍ଭ ହେବ କର୍ମ ଭଗବାନଙ୍କ ଜନ୍ମ ହୋଇଗଲା ଜନ୍ମ କର୍ମ ଚମେ ଦିବ୍ୟମ ଭଗବାନ ଜନ୍ମ କର୍ମ ଜନ୍ମ କଥା ଶୁଣିବା ପାଇଁ ଆମକୁ ଲାଗିଗଲା ତିନୋଟି ଅଧ୍ୟାୟ ସାଢ଼େ ତିନୋଟି ଅଧ୍ୟାୟ ଲାଗିଗଲା ବର୍ତ୍ତମାନ କର୍ମ ଚାଲିବ 18-23 ଏ 6ଟି ଅଧ୍ୟାୟ ବା 5.5ଟି ଅଧ୍ୟାୟରେ ଏସବୁ କର୍ମ କୁହାଯିବ ଆମେ ଯେତିକି ହୋଇପାରିବ ଆଜି ଯେଉଁ ସବୁ ସଣ୍ଡେ ପ୍ରୋଗ୍ରାମରେ ଯେତିକି ହୋଇପାରିବ କହିବା ଆଉ ପୁଣି କେତେବେଳେ ଆପଣମାନେ ଶ୍ରବଣ କରିବେ ନହେଲେ ଆପଣ ଯଦି ଆମର ଆମର ପାଦସେବା ପ୍ରଭୁ ଫେସବୁକ୍ ଯିବେ ଆପଣ ଶୁଣିବେ ଆସନ୍ତା କାଲିଠୁ ମଧ୍ୟ ଆମ କଥା କୁହାଯିବ ଭୁବନେଶ୍ୱରରେ ଏଇଭଳି ଭାବରେ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ପଚାରିବା କିଏ କିଛି ଶ୍ରବଣ କଲେ ନା ନାହିଁ ଆଉ ଯଦି ଶ୍ରବଣ କଲେ କାହାର କିଛି ପ୍ରଶ୍ନ ଅଛି ନା ନାହିଁ କାହାର କିଛି ସନ୍ଦେହ ଅଛି ନା ନାହିଁ ଯଦି କିଛି ସମୟ ନାହିଁ କାହା ସନ୍ଦେହ ନାହିଁ କିଛି ପ୍ରଶ୍ନ ନାହିଁ ତାହେଲେ ଆମର କଥାକୁ ବିଶ୍ରାମ ଦେବା ଆଠ ଅଧ୍ୟାୟ ଅଷ୍ଟମ ସ୍କନ୍ଧ 15-23 ଏ 9ଟି ଅଧ୍ୟାୟରେ ବାମନଦେବଙ୍କ ଲୀଳା ବର୍ଣ୍ଣନା କରାଯାଇଛି 15-23 ହଁ ଏ 9ଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରଭାକୁନ୍ଦ କି ଜୟ ଗୌରମାନନ୍ଦୀ ଅଦିତ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।